श्री श्री गोविंदाय श्री श्री कृष्ण बलराम श्री श्री जगन्नाथ प्रभु सुभद्रा महारानी श्री श्री राधा कृष्ण श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जी कृपा बहुत भरे मर्पण त्रिवेदन करी श्रील गुरुदेव श्री श्रीमद भक्ति सुखदाम स्वामी गुरु महाराज कृपा बहुत भरे मर्पण त्रिवेदन करी ईस्कन प्रतिष्ठा आचार्य श्री श्रीमदेशी भक्ति विधान श्री श्री गोपाल महाराज कृपा बहुत भरे मर्पण त्रिवेदन करी समस्त साधु गुरु वैष्णव तथा उपस्थ वैष्णव स्वजन मातृवृंद मर्पण त्रिवेदन करी ଆଜି ଆମେ ଶ୍ରୀମଦ ଭାଗବତ ଦଶମ ସ୍କନ୍ଦ ଦଶମ ଅଧ୍ୟାୟର ଅଠତିରିଶ ଶ୍ଳୋକର କଥା ଆରମ୍ଭ କରିବା। ଗତକାଲି ଏଇ ଭାଗବତଙ୍କ କଥା ବନ୍ଦ ଥିଲେ, ଯଦିଓ ଭାଗବତଙ୍କ କଥା ହେଇଥିଲେ, ବଳରାମ କଥା ହେଇଥିଲେ, ଆମେ କହିଥିଲୁ ବଳରାମ କଥା ଆଗୁଆ କହିଥିଲୁ, ଆଗୁଆ କହିଦେଇଥିଲୁ। ତେଣୁ ଭଗବାନ ଆସିବା ପୂର୍ବରୁ ବଳରାମ ଆସିଲେ, ବଳରାମ ଆସିବା ପୂର୍ବରୁ ଆମେ ବଳରାମ କଥା ଆସିଥିଲେ। ତେଣୁ ଯାହା ହଉ ପୁଣି ଆଉ ଥରେ ଦ୍ୱିତୀୟ ଥର ପାଇଁ କହିବା ପାଇଁ ଗତକାଲି ସୁଯୋଗ ମିଳିଲା। ସେହିଭଳି ଭାବରେ ଭଗବାନ କୃଷ୍ଣଙ୍କର ଆବିର୍ଭାବ 12 ତାରିଖରେ ହେବ। ଆମେ ସବୁ କଥା ଆଗୁଆ କହିକି ଯାଇଛେ, କହିଦେଇଛେ। ତେଣୁ ଆମେ ବର୍ତ୍ତମାନ ଭଗବାନ କୃଷ୍ଣ ବଳରାମଙ୍କର ଲୀଳା ସବୁ ଶ୍ରବଣ କରୁଛେ। ଏଇଠି ଆମେ ଯେଉଁ ପରଦିନ ଯେଉଁ କଥାକୁ ବିଶ୍ରାମ ଦେଇଥିଲେ, ଏଇ ଯେଉଁ ଜମଳାର୍ଜୁନ ବୃକ୍ଷ ଯେଉଁଠି ଭାଙ୍ଗି ଦେଇଥିଲେ ଭଗବାନ, ପାଡ଼ି ପକାଇଥିଲେ ଛୋଟିଆ ଛୋଟିଆ ତାଙ୍କର ଶରୀର, ସେ ଯେଉଁ ଦଉଡ଼ି ବନ୍ଧା ହେଇଛି, ହଜାରେ ଗଠି ପଡ଼ିଛି, ତାପରେ ଉଦୁକଳ ଛୋଟିଆ ଉଦୁକଳଟେ, ତାରି ଦେହରେ ଭଗବାନ କେ ସବୁ କରିଦେଲେ। ବିରାଟ ବିରାଟ ବୃକ୍ଷ ଯେଉଁ ରହିଛି, ଆକାଶକୁ ଲାଗିକି ରହିଛି, ସେ ଆକାଶ ଚୁମ୍ବି ବୃକ୍ଷକୁ ଉପାଡ଼ିଦେଲେ। ହଜାର ହଜାର ହାତୀ ଲାଗିଥିଲେ ଯାହାକୁ ଉପାଡ଼ି ପାରିନଥାନ୍ତେ, ତାକୁ ଭଗବାନ ଏହିଭଳି ଭାବରେ ସହଜରେ ଉପାଡ଼ି ଦେଲେ। ତାଙ୍କୁ ବଡ଼ କଷ୍ଟ କରିବାକୁ ପଡ଼ିଲା, ତା ନୁହଁ, ଶରୀରରେ ବହୁତ କଷ୍ଟ ହେଲା, ଇଏ ହେଲା, ସେ ହେଲା, ତାଙ୍କର ଖେଳରେ ଖେଳରେ ସବୁ ଉପାଡ଼ି ଦେଲେ ସେଇଠି ଦୁଇଟା ଗଛ। ଏବଂ ସମସ୍ତଙ୍କ ସେଇ ତାଙ୍କର ସାଙ୍ଗ ବାଳକମାନେ ମଧ୍ୟ ସେଇଠି ଥିଲେ। ବିରାଟ ଗଛ ଦୁଇଟି ପଡ଼ିଲା, କେତେ କ'ଣ ସବୁ ଭୂମିକମ୍ପ ହେଲା ବୋଲି ଲାଗିଲା, ଆପରେ ସବୁ ବର୍ଣ୍ଣନା କରାଯିବ। କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ, ସେମାନେ ଭଗବାନ କୃଷ୍ଣ ସୁରକ୍ଷିତ ଥିଲେ, ବଳରାମ ସେଠି ନଥିଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ହେଲା, ସେମାନେ ସବୁ ଆସିକରି ସେ ଦୁଇ ଜଣ ନଳ କୁବର ଏବଂ ମଣିଗ୍ରହ, ଆମେ ଗତ ଏଦିନ କହୁଥିଲୁ ତାଙ୍କ କଥା। ତେଣୁ ସିଏ ସ୍ତୁତି କରୁଛନ୍ତି, ଏଇ ସ୍ତୁତି ଅଧାରୁ ଆମେ ରଖିଥିଲେ, ଏଇ ସ୍ତୁତିଟି ଆମେ ଆରମ୍ଭ କରିବା ଆଜିଠୁ। ଦଶମ ସ୍କନ୍ଦ ଦଶମ ଅଧ୍ୟାୟ ଶ୍ଳୋକ 38ରେ ଏ ସ୍ତୁତିଟି ରହିଛନ୍ତି। ବାଣୀ ଗୁଣାନୁପତନେ ଶ୍ରବଣ କଥାୟା ହସ୍ତୌଚ କର୍ମ ସୁମନ ତବ ପାଦୟୋନ ସ୍ମୃତ୍ୟା ଶିର ତବ ନିବାସ ଜଗତ ପ୍ରଣାମେ ଦୃଷ୍ଟି ସତାଂ ଦର୍ଶନେସ୍ତୁ ଭଗବତ ନୂନା। ଇଏ ଯେଉଁ ବାଣୀକି ସେ ଯେଉଁ ପ୍ରାର୍ଥନା କରିଥିଲେ, ଇଏ ମଧ୍ୟ ଆମର ପ୍ରାର୍ଥନା, ଏଇଟା ମଧ୍ୟ ଭଗବାନ ପାଖରେ ଆମର ଏ ପ୍ରାର୍ଥନା। ସିଏ ପ୍ରାର୍ଥନା କରିଥିଲେ ଆମ ପାଇଁ, ଆମେ ସମସ୍ତେ ଏଇଭଳି ଭାବରେ ପ୍ରାର୍ଥନା କରିବା କଥା। ବାଣୀ ଗୁଣାନ କଥନେ, ଆମେ ବାଣୀରେ ଆଜିଠୁ ଏତେ ପର୍ଯ୍ୟନ୍ତ, ସକାଳଠୁ ଏପର୍ଯ୍ୟନ୍ତ କେତେ ଭଗବାନଙ୍କ ଗୁଣଗାନ କଲେ। ବାଣୀ ଆମେ ସେଥିପାଇଁ ବାଣୀ ଗୁଣାନ କଥନେ, ପ୍ରଭୁ ଆମକୁ ବାଣୀ ଦେଇଛନ୍ତି ଭଗବାନ, ଜୁହା ଦେଇଛନ୍ତି ଆମକୁ, ଏଇ ଜୁହାରେ ଆମେ କଥା କହିପାରୁଛେ। ଏଇ ଭାଗବତରେ ବର୍ଣ୍ଣନା କରାଯାଇଛି, ଜୁହା ସତୀ ଦାରିଦ୍ର୍ୟ କିଏ ବିଶୁଦ୍ଧ ନୋ ଚୁପ ଗାଏ ଚୁପ ଗାଏ ଗାଥା। ଯେଉଁମାନେ ଜୁହା ପ୍ରାପ୍ତ ହୋଇକରି ଭଗବାନ ଉରୁଗାୟ, ଯାହାଙ୍କ ବିଷୟରେ ବହୁତ ବିସ୍ତାର ଭାବରେ ଗାନ କରାଯାଏ, ଉରୁଗାୟ ସେ ତାଙ୍କର ଗାନ କରୁନାହାନ୍ତି, ତାଙ୍କର କଥା କହୁନାହାନ୍ତି, ସେ ଦାରିଦ୍ର୍ୟ କିଏ ବିଶୁଦ୍ଧ। ଦାରିଦ୍ର୍ୟ କିଏ କହିଲେ ବେଙ୍ଗର ଯିବା, କଟକଟ କଟକଟ ହେଉଥିବ ବେଙ୍ଗର ଯିବା। ଏବଂ ଏ କଥା ମଧ୍ୟ ଯମରାଜ କହିଛନ୍ତି ତାଙ୍କ ଦୂତମାନଙ୍କୁ, ସେଇମାନଙ୍କୁ ମୋ ପାଖକୁ ଆଣିବ। ଅଜାମିଳ ପ୍ରସଙ୍ଗ ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କ'ଣ କହିବେ, କେଉଁମାନଙ୍କୁ ଆଣିବ ମୋ ପାଖକୁ, ନା ଯେଉଁମାନଙ୍କର ଜୁହାରେ ଭଗବାନଙ୍କ ଗୁଣଗାନ କରୁନାହାନ୍ତି। କ'ଣ ସେ ଶ୍ଳୋକ ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟ ଅଛି ଶ୍ଳୋକ। ତେଣୁ ସେ କହେ ସେମାନେ ତାନ୍ ଆନୟ ଧୂମ, ସେମାନଙ୍କୁ ମୋ ପାଖକୁ ଆଣିବ, କେଉଁମାନେ ସେମାନେ ନା ଜୁହାନ ଭକ୍ତି ଭଗବତ ଗୁଣ ନାମ ଧେୟମ୍ ଏଇଭଳି ଭାବରେ କଥା ସବୁ ରହିଛି। ଜୁହା ପ୍ରାପ୍ତ ହେଉଛନ୍ତି କିନ୍ତୁ ଭଗବାନଙ୍କର ଗୁଣଗାନ କରୁନାହାନ୍ତି, ତାଙ୍କୁ ମୋ ପାଖକୁ ଆଣିବ। ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଏସବୁ ଆମେ ଆଲୋଚନା କରିସାରିଛେ। ତେଣୁ ଏହିଭଳି ଭାବରେ ଜୁହା ବାଣୀ ଗୁଣାନ କଥା ନେଇ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆମକୁ ବାଣୀ ଦେଇଛନ୍ତି। ଆଜି ଆମେ ଦେଖିବା ପୃଥିବୀରେ ଯେତେ ଲୋକ ଅଛନ୍ତି କେତେଜଣ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଭଗବାନ କିଏ ତ ଜାଣିନାହାନ୍ତି। ଆଉ ଗୁଣଗାନ କରିବା କଥା ତ ଅଲଗା କଥା, ଭଗବାନ କିଏ ଜାଣିନାହାନ୍ତି, ଭଗବାନ ନାହାନ୍ତି ବୋଲି ସେମାନେ କହୁଛନ୍ତି ଅଧିକାଂଶ ଏଇଭଳି ଭାବରେ। କିନ୍ତୁ ଏଇ ଯେଉଁ ବାଣୀ ଆମକୁ ମିଳିଛି ଜୁହା, ଏଇ ଜୁହା ମାଧ୍ୟମରେ ଆମେ ଭଗବାନଙ୍କର ଗୁଣଗାନ କରିବା, ଏଇ ପ୍ରାର୍ଥନା କରିବା, ପ୍ରଭୁ ବାଣୀ ଗୁଣାନ କଥା ନେଇ ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ ହରେ। ବାଣୀ ଗୁଣାନ କଥା ନେଇ ଶ୍ରବଣ କଥାୟା, ବାଣୀ ଏକ ବଚନରେ ଜିଭା ଗୋଟିଏ ଦେଇଛନ୍ତି, କିନ୍ତୁ ଶ୍ରବଣ କାନ ଦୁଇଟି ଦେଇଛନ୍ତି, ଦୁଇ ବଚନରେ କୁହାଗଲା ଶ୍ରବଣ କଥାୟା କଥା ଭଗବାନ କଥା ଶ୍ରବଣ କରିବା, କର୍ଣ୍ଣ ଦେଇଛନ୍ତି କିନ୍ତୁ କର୍ଣ୍ଣ ଏ ଯେଉଁ ଭଗବାନ କଥା ନ ଶୁଣିକରି ଆମେ ବହୁତ କଥା ଶୁଣୁଛେ। ଭାଗବତ ଆରମ୍ଭରେ ଏ କଥା କହିଲେ ସୁଖଦେବ ଗୋସ୍ୱାମୀ, ଲୋକମାନେ ଏଇଭଳି ଭାବରେ ବହୁତ କଥା ଶୁଣୁଛନ୍ତି କିନ୍ତୁ ଭଗବାନଙ୍କର କଥା ଶୁଣୁନାହାନ୍ତି। ଆଜି ଇଏ ପ୍ରାର୍ଥନା କରୁଛନ୍ତି ନଳକୁବେର ମଣିଗୃହ, ପ୍ରଭୁ ଆମର ଶ୍ରବଣ କଥା ଆଜ୍ଞା, ଆମ କର୍ଣ୍ଣ ମାଧ୍ୟମରେ ଆମେ ଆପଣଙ୍କର କଥା ଶୁଣିବୁ, ଆମର ମଧ୍ୟ ଏଇଟା ପ୍ରାର୍ଥନା କରିବା ଭଗବାନଙ୍କୁ ଶ୍ରବଣ କଥା ଆଜ୍ଞା। ହସ୍ତୌଚ କର୍ମାସୁ, ହାତ ହାତ ଦୁଇ ହାତ ଦୁଇ ବଚନ କହିଗଲା ହସ୍ତୌଚ କର୍ମାସୁ ଭଗବାନ, ଛଅ ଶବ୍ଦରେ ଅଲ୍ପ କଥା ଅଛି, କର୍ମସୁ ଭଗବାନଙ୍କର ସେବାରେ ନିଯୁକ୍ତ ହେବା, କର୍ମସୁ ଫୁଲଗୁନ୍ଥା ଇତ୍ୟାଦି ଯାହା ସବୁ ହେଉଛି ଏ ଭଗବାନ ଏଇ ହାତ ଦ୍ୱାରା ଭଗବାନଙ୍କ ସେବାରେ ଆମେ ନିଯୁକ୍ତ ହେଲେ ହସ୍ତଉଛୁ କର୍ମସୁ ମନ ତମ ପାଦ ନୁହ। ମନ ଆମକୁ ଯେଉଁ ଭଗବାନ ଦେଇଛନ୍ତି, ମନଟା ହେଉଛି ଭଗବାନଙ୍କର ଗୋଟେ ବିଭୂତି। ଇନ୍ଦ୍ରିୟାଣ ମନଶ୍ଚାସ୍ମି, ଇନ୍ଦ୍ରିୟମାନଙ୍କ ଭିତରେ ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ମନ ହେଉଛି ଏକାଦଶ ଇନ୍ଦ୍ରିୟ, ଏବଂ ଏହି ଇନ୍ଦ୍ରିୟମାନଙ୍କ ଭିତରେ ଭଗବାନ କହିଲେ ଇନ୍ଦ୍ରିୟାଣ ମନଶ୍ଚାସ୍ମି, ମନଟା ହେଉଛି ଭଗବାନଙ୍କର ଗୋଟେ ବିଭୂତି। ତେଣୁ ଏଇ ମନ ଦ୍ୱାରା ଆମେ ତବ ପାଦ ନ, ମନଟାକୁ ଭଗବାନ ପାଦ ପଦ୍ମରେ ଲଗେଇବା, ସମସ୍ତ ଶାସ୍ତ୍ରର ସାର ହେଉଛି ଏଇଟା, ମନକୁ କେମିତି ଭଗବାନଙ୍କ ପାଦ ପଦ୍ମରେ ଲଗେଇବା। ମନଟା ଉପରେ ବହୁତ କଥା ରହିଛି, ମନ ଶିକ୍ଷା ଇତ୍ୟାଦି ବହୁତ କଥା ରହିଛି। ସବୁବେଳେ ମନ ଚାଲିଯିବ ବାହାରକୁ, ମାନେ ଭଗବାନ ପାଖରେ ଲଗେଇବ ନା ଲାଗିବ, ଲାଗିବ ନାହିଁ ଭଗବାନ, କାହିଁକି ନା ଅନାଦି କାଳ ଧରି ଭଗବାନ ଭୁଲି ଯାଇଛେ ଏଇ ଏଇ ଭୌତିକ ଜଗତର ଇଏରେ ଚିନ୍ତାରେ ସବୁ ରହିଛି। ଏ ଫ୍ୟାଣ୍ଡ ଲଗେଇଛି, ମନଟା ଭଗବାନଙ୍କ ପାଦ ପଦ୍ମ ଲାଗୁନି, ଆମେ ଚେଷ୍ଟା କରୁଛୁ ଯେତେବେଳେ ଭଗବାନ ହାତ ଲଗେଇଲେ ପୁରା କ'ଣ ମାଳାରେ ହାତ ଧରିବା ସାଙ୍ଗରେ ମନ ଚାଲିଲା, ସେଭଳି ଭାବରେ ଗାୟତ୍ରୀ କଲା ମାନେ ମନ ଚାଲିଲା, ମନଟା ଏଭଳି ରହିଛି। ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା, ପ୍ରଭୁ ମନ ତମ ପାଦ ନ, ମନଟା ଆପଣଙ୍କ ପାଦ ପଦ୍ମରେ ଲାଗିକି ରହୁ, ମନ ତମ ପାଦ ନ। ତେଣୁ ସ୍ମୃତିଆ ଶିର ତବ ନିବାସ ଜଗତ ପ୍ରଣାମୀ, ପାଦ ନ ଦୁଇ ଜଣ କଥା କହୁଛନ୍ତି। ଆମେମାନେ ମଧ୍ୟ ଏହିଭଳି ଭାବରେ ଭଗବାନ ପ୍ରାର୍ଥନା କରିବା, ସ୍ମୃତିଆ ମନ ତବ ପାଦ ନ ସ୍ମୃତିଆ, ମନରେ ଭଗବାନଙ୍କ ପାଦ ପଦ୍ମର ସ୍ମୃତି ଆଣିବାକୁ ପଡ଼ିବ। ଭଗବାନଙ୍କର କେତେ ଲୀଳା ରହିଛି, କେତେ କ'ଣ ରହିଛି ସବୁ ଏସବୁ ମନେ ପକାଇବାକୁ ପଡ଼ିବ। ସ୍ମୃତି ଆମର ସ୍ମୃତି ହଜିଯାଇଛି, ଆମର ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟାକୁ ଆମେ ଭୁଲି ଯାଇଛେ। ଆଜି ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ମୂଳ ସମ୍ବନ୍ଧ ହେଉଛି ଭଗବାନଙ୍କ ପାଖରେ। ମମି ବାଂଶ ଜୀବ ଲୋକେ ଜୀବ ଭୂତ ସନାତନ, ଭଗବାନଙ୍କର ଆମେ ହେଉଛେ ସନାତନ ଭାବର ଅଂଶ, ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, କିନ୍ତୁ ସେ ସମ୍ବନ୍ଧଟାକୁ ଆମେ ଭୁଲି ଯାଇଛେ। ସେଇ ସେଇଟାକୁ ମନଟାକୁ ଭଗବାନ ପାଦପଦ୍ମରେ ଲଗେଇଲେ ଆସ୍ତେ ଆସ୍ତେ ସେ ସ୍ମୃତି ଆସିବ, ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧରେ ଆମେ ଭଗବାନଙ୍କୁ ସହିତ ସେବା କରିବା। ମନ ତବ ପାଦୟ ନଃ ସ୍ମୃତିଆ ଏବଂ ଶିର ତବ ନିବାସ ଜଗତ ପ୍ରଣାମେ। ମଥା ଭଗବାନ ଦେଇଛନ୍ତି, ମଥା ଆମେ ଯେତିକି ଅଙ୍ଗ ଅଛି ମଥାଟା ହେଉଛି ସବୁଠୁ ଶ୍ରେଷ୍ଠ ଅଙ୍ଗ। ଗୋଟିଏ ଗୋଟିଏ ଅଙ୍ଗ କଟିଗଲେ ଆମେ ବଞ୍ଚିଯିବା, ଗୋଡ଼ କଟିଗଲେ ବଞ୍ଚିଯିବା, ହାତ କଟିଗଲେ ବଞ୍ଚିଯିବା, ସବୁ ଏଇଭଳି ଭାବେ ବଞ୍ଚି ବଞ୍ଚି ଚାଲିଯିବା, କିନ୍ତୁ ମଥାଟି କଟିଗଲେ ବଞ୍ଚିପାରିବା ନାହିଁ। ମଥାଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଉତ୍ତମ ଅଙ୍ଗ ବୋଲି କୁହାଯାଇଛି। ଉତ୍ତମ ଅଙ୍ଗ ଏତେ ଅଙ୍ଗ ଭିତରେ ଉତ୍ତମ ଅଙ୍ଗ ହେଉଛି ମସ୍ତକ, କିନ୍ତୁ ଏଇ ଏଇ ସବୁ ଶିର ଭଗବାନ ତବ ନିବାସ ଜଗତ ପ୍ରଣାମୀ, ତବ ନିବାସ ଜଗତ, ଏ ଜଗତରେ ଭଗବାନଙ୍କର ନିବାସ ରହିଛି, ଏ ସବୁଠି ଭଗବାନ ବିରାଜମାନ କରିଛନ୍ତି। ଏସବୁ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏମିତିକି ପଶୁପକ୍ଷୀ କୀଟପତଙ୍କୁ ସମସ୍ତଙ୍କୁ ପ୍ରଣାମ କରିବାକୁ ପଡ଼ିବ, ଉଦ୍ଧବଙ୍କୁ ଶିକ୍ଷା ଦେଉଛନ୍ତି ଭଗବାନ। ଆମେ ତ ଏତିକି କରିପାରିବାନି, ଅନ୍ତତଃ ପକ୍ଷେ ଭଗବାନଙ୍କ ବିଗ୍ରହକୁ ପ୍ରଣାମ କରିବା। ତେବେ ନିବାସ ଜଗତ ପ୍ରଣାମୀ ଏବଂ ଦୃଷ୍ଟି ସତାଂ ଦର୍ଶନେସ୍ତୁ ଭଗବତ ନୁନା। ଦୃଷ୍ଟି ଦେଇଛନ୍ତି ଭଗବାନ ଆମକୁ, ଚକ୍ଷୁ ଦେଇଛନ୍ତି, ଚକ୍ଷୁ ଦ୍ୱାରା ସତାଂ ଦର୍ଶନେସ୍ତୁ। ସତାଂ କହିଲେ ଭଗବାନଙ୍କର ଭକ୍ତ, ଇଏ ଗୋଟେ ଅଦ୍ଭୁତ ପ୍ରାର୍ଥନା କରିଛନ୍ତି। ଦୃଷ୍ଟି ଦେଇ ସେ କହିଲେ ପ୍ରଭୁ ମୁଁ ଆପଣଙ୍କ ରୂପକୁ ଦେଖୁଥିବି, ସେ କହିଲେ ଆପଣଙ୍କ ଭକ୍ତଙ୍କ ରୂପକୁ ଦେଖୁଥିବି। ଦୃଷ୍ଟି ସତାଂ ଦର୍ଶନେସ୍ତୁ ଭଗବତ ନୁନା, କାହିଁକି ନା ଇଏ ହେଉଛନ୍ତି ଆପଣଙ୍କର ତନୁ, ଭକ୍ତ ହେଉଛନ୍ତି ଭଗବାନଙ୍କର ତନୁ। ଭଗବାନଙ୍କୁ ଆମେ ଦେଖିବା ପାଇଁ ବସିଲେ କ'ଣ ଦେଖିବା, ଆମେ କ'ଣ ଶକ୍ତି ଅଛି ଆମେ ଭଗବାନ ଦେଖିବା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହୁଛନ୍ତି ଆମର ଚକ୍ଷୁ ନାହିଁ, ଆମେ ସେଥିପାଇଁ ଏଇ ଶ୍ଳୋକଟି ଅଛନ୍ତି। ଅଥବା ଶ୍ରୀକୃଷ୍ଣ ନାମ ଆଦି ନ ଭାବେ ଗ୍ରାହମ ଇନ୍ଦ୍ରିୟ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଯାହା ସବୁ ରହିଛି ଆମେ ଏଇ ଆମର ଭୌତିକ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆମେ ଦେଖିପାରିବା ନାହିଁ ବା ଜାଣିପାରିବା ନାହିଁ, କିନ୍ତୁ ଭଗବାନ କୃପା କଲେ ସେଇଟା ହେବ। ତେଣୁ ଏ ଯେଉଁ ରହିଛି ଭଗବାନ ଆମେ ଦେଖିପାରିବା ନାହିଁ। ଜଣେ ବ୍ୟକ୍ତି, ଜଣେ ଅନ୍ଧ ବ୍ୟକ୍ତି ବୋଲେ ଭଗବାନ ଭକ୍ତ, ସିଏ ଆମେ ମାଇକ୍ରୋ ଥିଲାବେଳେ ପଢ଼ୁଥିଲୁ ଭକ୍ତି ସାହିତ୍ୟ, ସେ ସମୟରେ ଜଣେ ଭକ୍ତ ଥିଲେ, ସେ ଏଠିକି ଆସିଥିଲେ ଅନ୍ଧ ଭକ୍ତ ଜଣେ, କିନ୍ତୁ ଭଗବାନଙ୍କର ସେବାରେ ନିଯୁକ୍ତ ରହିଛନ୍ତି ସିଏ। ତେଣୁ ସେ କୁହାଯାଉଛି ସେ ଅନ୍ଧ ଜଣ ଭକ୍ତ ଜଣକ ବହୁତ କବି ଜଣେ, ସୁନ୍ଦର ସୁନ୍ଦର କବିତା ଗାନ ରଚନା କରନ୍ତି, ଗାନ କରନ୍ତି। ସେ ଯେଉଁ ଯାଆନ୍ତି ମନ୍ଦିରକୁ, ସେ ମନ୍ଦିରରେ ଭଗବାନଙ୍କର ଯେଉଁ ରୂପ ହୋଇଛି ସେ ରୂପକୁ ଦେଖିକି କବିତା ରଚନା କରିଦେବେ, କବିତା ରଚନା କରିଦେବେ, ଗାନ କରିବେ। ସକାଳେ ସେ ସାତଟାରେ ଯେଉଁ ଦର୍ଶନ ଆରତୀ ହେବ ସେହି ସମୟରେ ସେ ସଙ୍ଗୀତକୁ ଗାଆନ୍ତି, ସାଙ୍ଗେ ସାଙ୍ଗେ ରଚନା କରି ଗାନ କରିବେ। ଆଗରୁ କେଉଁଠି ଲେଖିକିରି ଆଣିଥିବେ ତାହା ନୁହେଁ, ସେଇଠି ତାଙ୍କର ଭଗବାନ ସେହି ସବୁ ଅନୁଭୂତି ଦିଅନ୍ତି ତାଙ୍କୁ। ତେଣୁ ଅନ୍ୟ ଜଣେ ଭକ୍ତମାନେ ସବୁ ରହିଛନ୍ତି, ଚକ୍ଷୁ ରହିଛି ତାଙ୍କର, ସେମାନେ ଦେଖୁଛନ୍ତି ଭଗବାନଙ୍କ ରୂପ, କିନ୍ତୁ ଏଭଳି ଭାବରେ ବର୍ଣ୍ଣନା କରିପାରୁନାହାନ୍ତି। ତେଣୁ ସେମାନେ କହିଲେ ଇଏ କ'ଣ ଅନ୍ଧ ହୋଇକରି ଏଭଳି ସୁନ୍ଦର ଭାବରେ ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି। ତେଣୁ ଭାବିଲେ ଇଏ ଯେଉଁ ପୂଜାରୀ ମହାରାଜ ଅଛନ୍ତି ସିଏ ମୋତେ କହିଦେଉଛନ୍ତି ଆଜି ଏଇଭଳି ଭାବରେ ଶୃଙ୍ଗାର କରିବି, ତୁମେ ଏଇଭଳି ଭାବରେ ସଙ୍ଗୀତ ରଚନା କର। ଏଇଭଳି ଭାବରେ ତାଙ୍କୁ କହିଲେ, ପୂଜାରୀଙ୍କୁ କହିଲେ ତୁମେ ଆଜି ଭଗବାନ କୌଣସି ବସ୍ତ୍ର ପରିଧାନ କରିବ ନାହିଁ, ଶୃଙ୍ଗାର ଆରତି ଯେଉଁ କରିବ କୌଣସି ବସ୍ତ୍ର ପରିଧାନ କରିବ ନାହିଁ, ଦେଖିବା ଆଜି ସେ ଅନ୍ଧ କ'ଣ କରୁଛି। ସେ ଭକ୍ତ ଜଣକ ଆସିଲେ ଏବଂ ଭଗବାନଙ୍କ ଯେତେବେଳେ ଦର୍ଶନ ଆଳତି ଆରମ୍ଭ ହେଲା ସେ ସମୟରେ ଗୀତ ସଙ୍ଗୀତ ଗାନ କଲେ, କେତେ ସୁନ୍ଦର ପ୍ରଭୁ ଆପଣ କେତେ ସୁନ୍ଦର ଦେଖାଯାଉଛନ୍ତି ନଙ୍ଗା ରୂପରେ ନଙ୍ଗା ଭାବରେ, ଏଇଭଳି ଭାବରେ ତୁମେ ଗୀତ ବୋଲିବେ। ଆମର ଗୋଟେ ମନଶ୍ଚକ୍ଷୁ ରହିଛି, ଭିତରେ ଚକ୍ଷୁ ରହିଛି, ଭଗବାନ ସେ ଚକ୍ଷୁ ପ୍ରଦାନ କରିବେ ଭଗବାନଙ୍କୁ, ଆମେ ଏଇ ଚକ୍ଷୁରେ ଦେଖିପାରିବା ନାହିଁ। ଭଗବତ ଗୀତାରେ ଆମର ବ୍ରହ୍ମ ସଂହିତାରେ ବ୍ରହ୍ମା କହିଛନ୍ତି ପ୍ରେମାଞ୍ଜନ ଚରିତ ଭକ୍ତି ବିଲୋଚନେନ ସନ୍ଥ ସଦୈବ ହୃଦୟେଷୁ ବିଲୋକୟନ୍ତି ଜଂଶ୍ୟାମ ସୁନ୍ଦରମ ଚିନ୍ତ ଗୁଣ ସ୍ୱରୂପଂ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଶଙ୍କବାଜୁ ତେଣୁ ଏଇଭଳି ଭାବରେ ଶ୍ରୀ ଶ୍ରୀ ଗୌରଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଜୟ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଲକ୍ଷ୍ମୀ ନୃସିଂହଦେବ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୀବତି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି। ତେଣୁ ଆମେ ଭଗବାନଙ୍କର ରୂପ ଦର୍ଶନ କରିବା ପାଇଁ ଆମର ଶକ୍ତି ନାହିଁ, ଭଗବାନ କୃପା କଲେ ଆମେ ଦେଖିବା, କିନ୍ତୁ ଭଗବାନ ଭକ୍ତଙ୍କର କୁ ଦେଖିବା ପାଇଁ ମଧ୍ୟ ଆମର ଚକ୍ଷୁ ନାହିଁ, ସେଇଟା ମଧ୍ୟ ଆମେ ଚକ୍ଷୁ ନାହିଁ, ଆମେ ଦେଖିପାରିବା ନାହିଁ, ଆମେ ଖାଲି ବାହ୍ୟ ରୂପଟାକୁ ଦେଖୁଛେ, ତାଙ୍କର ପ୍ରକୃତ ରୂପକୁ ଆମେ ଦେଖିପାରିବା ନାହିଁ। ସେଇଥିପାଇଁ ଭାଗବତ ଏକାଦଶ ସ୍କନ୍ଧ ସତର ଅଧ୍ୟାୟରେ ଭଗବାନ କହିଲେ ଉଦ୍ଧବଙ୍କୁ, ଆଚାର୍ଯ୍ୟ ମାନ ବିଜାନିଆ ନାବ ମନ୍ୟତ କରିଛି ନ ମର୍ତ୍ତ ବୁଦ୍ଧିଆ ଅଶ୍ରିଆ ସର୍ବଦେବମୟ ଗୁରୁ। ଆଚାର୍ଯ୍ୟଙ୍କୁ ଆମେ କ'ଣ ଦେଖିପାରିବା? ଭଗବାନଙ୍କୁ ଯେଉଁଭଳି ଭାବେ ଦେଖିପାରିବା ନାହିଁ, ଆଚାର୍ଯ୍ୟଙ୍କୁ ମଧ୍ୟ ଦେଖିପାରିବା ନାହିଁ, ତାଙ୍କ ସ୍ଥୂଳ ରୂପଟାକୁ ଦେଖିବା, ତାଙ୍କର ଯେଉଁ ପ୍ରକୃତ ରୂପ ରହିଛି ଭଗବତ ସ୍ୱରୂପ, ଭଗବାନଙ୍କ ଭକ୍ତ ସେ ସେଇ ସ୍ୱରୂପକୁ ଦେଖିବା ପାଇଁ ତାଙ୍କର କୃପା ଦରକାର, ନହେଲେ ଦେଖିପାରିବା ନାହିଁ, ଆମେ ଜାଣିପାରିବା ନାହିଁ। ଯେଉଁମାନେ ସେ କୃପା ପ୍ରାପ୍ତ ହୋଇଛନ୍ତି ସେମାନେ ଭକ୍ତି ମାର୍ଗରେ ବହୁତ ଅଗ୍ରଗତି କରିଛନ୍ତି, ବହୁତ ଅଗ୍ରଗତି କରିଛନ୍ତି, ଭଗବତ ଧାମକୁ ଯିବା ପାଇଁ ସେମାନେ ଯୋଗ୍ୟ ହୋଇଯାଉଛନ୍ତି। ତେଣୁ ଏଠି ପ୍ରାର୍ଥନା କରୁଛି, ପ୍ରଭୁ ଦୃଷ୍ଟି ସତାମ ଦର୍ଶନେଷ୍ଟି ଭଗବତ ତନୁ ନା, ଭଗବାନଙ୍କ ଭକ୍ତ ହେଉଛନ୍ତି ଭଗବାନଙ୍କ ତନୁ, ଭଗବାନଙ୍କର ଶରୀର ହେଉଛି ସିଏ ଭଗବାନ ଭକ୍ତ, ତେଣୁ ଆମର ଦୃଷ୍ଟି ସାହାଯ୍ୟରେ ଆମେ ତାଙ୍କୁ ଦର୍ଶନ କରୁ। ବିଶେଷ ଭାବରେ ନାରଦମୁନିଙ୍କ କଥା ଚିନ୍ତା କରୁଛନ୍ତି, ନାରଦମୁନିଙ୍କ କୃପାରୁ ଆଜି ସେ ଭଗବାନଙ୍କର ଦର୍ଶନ କଲେ। ଦେବଲୋକରେ ଥିଲେ, ଭଗବାନଙ୍କ ପ୍ରିୟ ଭକ୍ତ ହେଉଛନ୍ତି ତାଙ୍କ ପିତା କୁବେର, କୁବେର ହେଉଛନ୍ତି ଜଣେ ଭଗବାନଙ୍କ ବିଭୂତି, ବିତିଶ ଲକ୍ଷ ରାକ୍ଷସନ୍ ଶିବଜୀଙ୍କର ସେବାରେ ରହିଛନ୍ତି, କିନ୍ତୁ ତଥାପି ଭଗବତ ଅନୁଭୂତି ନଥିଲା, ଆଜି ଭଗବତ ଅନୁଭୂତି ହେଲା। ତେଣୁ ଚକ୍ଷୁ ଦ୍ୱାରା ଏଇ ତାଙ୍କର ଭକ୍ତଙ୍କର ରୂପକୁ ଦର୍ଶନ କରିବେ, ଏହିଭଳି ଭାବରେ ପ୍ରାର୍ଥନା କଲେ, ଏଇ ଯେଉଁ ପ୍ରାର୍ଥନାଟି କଲେ, ଏହି ପ୍ରାର୍ଥନାଟି ଆମେ ସମସ୍ତେ କରିବା କଥା, ଏହିଭଳି ଭାବରେ ଭଗବାନ ପ୍ରାର୍ଥନା କରିବା। ଆମେ ତାକୁ କହିବାନି ଆମକୁ ଧନ ଦିଅ ଜନ ଦିଅ, ସେଇଟା କହୁଛି ନା ଧନ ନା ଜନ ନା ସୁନ୍ଦରୀ କବିତାଙ୍ଗା ଜଗଦୀଶ କାମ ହେ, ଆମେ କିଛି ଦରକାର ନାହିଁ, ଏମିତିକି ମୁକ୍ତି ମଧ୍ୟ ଦରକାର ନାହିଁ, ମମ ଜନ୍ମନି ଜନ୍ମିନୀ ଈଶ୍ୱରେ ମୁକ୍ତି ମଧ୍ୟ ଦରକାର ନାହିଁ, କିନ୍ତୁ ଏଇଟା ପ୍ରାର୍ଥନା କରିବା, ପ୍ରଭୁ ବାଣୀ ଗୁଣାନ କଥନେ ଶ୍ରବଣ କଥାୟା ହସ୍ତୌ ଚ କର୍ମ ସୁମନା ତବ ପାଦୟୋର୍ନ ସ୍ମୃତ୍ୟାଂ ଶିର ତବ ନିବାସ ଜଗତ୍ ପ୍ରଣାମେ ଦୃଷ୍ଟି ସତାଂ ଦର୍ଶନେଷୁ ଭଗବତ ନୁନା। ଆମେ କେମିତି ପ୍ରାର୍ଥନା କରିବା, ଆମର ବୈଷ୍ଣବମାନେ ସବୁ ଶିକ୍ଷା ଦେଇଛନ୍ତି, ବୈଷ୍ଣବ ସଙ୍ଗୀତମାନଙ୍କରେ ଭାଗବତରେ ଏମାନେ ସବୁ ଭାଗବତ ହେଇଗଲେ, ଏମାନେ ସବୁ ଭାଗବତ ଯେଉଁ ସବୁ କହିଛନ୍ତି ସ୍ତୁତି ସବୁ କରିଛନ୍ତି, ସେହିଭଳି ଭାବରେ ଆମେ ସ୍ତୁତି କରିବା। ଆମର ତ ଶକ୍ତି ନାହିଁ ଭଗବାନଙ୍କ, ଆମର ସବୁ ତତ୍ତ୍ୱଭ୍ରମ ରହିଛି, ବହୁତ ପ୍ରକାର ତତ୍ତ୍ୱଭ୍ରମ ରହିଛି, ଭଗବାନ ତତ୍ତ୍ୱରେ ଆମେ ଜାଣିପାରିବା ନାହିଁ, କିନ୍ତୁ ଏହି ଅନୁସାରେ ଏଥିରେ କୌଣସି ତତ୍ତ୍ୱଭ୍ରମ ନାହିଁ, ଭାଗବତରେ ସ୍ଥାନ ପାଇଛନ୍ତି ମାନେ ଏଥିରେ ତତ୍ତ୍ୱଭ୍ରମ ନାହିଁ। ଏଇଟାକୁ ଯଦି ଆମେ ପ୍ରାର୍ଥନା କରିବା ବା ପାଠ କରିବା, ତାହେଲେ ଆମେ ଏଇ ଭଗବାନଙ୍କ କୃପା ପ୍ରାପ୍ତ ହେବା, ଭାଗବତରେ ସେଥିପାଇଁ ସବୁ ସ୍ତୁତି ସବୁ ରହିଛି। ତେଣୁ ଏହିଭଳି ଭାବରେ ଏଇଟା ଅନ୍ତିମ ସ୍ତୁତି ଥିଲା ନଳକେବର ମଣିଗ୍ରୀବଙ୍କର, ତେଣୁ ଏହିଭଳି ଭାବରେ ତ ପ୍ରାର୍ଥନା କଲେ ସେତେବେଳେ କୁହାଯାଉଛି ଶ୍ରୀ ଶୁକ ଉବାଚ 39 ଶ୍ଳୋକରେ କୁହାଯାଉଛି, ଏଥଂ ସଂକୀର୍ତ୍ତିତ ତାଭ୍ୟାଂ ଭଗବାନ ଗୋକୁଳେଶ୍ୱର ଦାନା ଚଳୁ ଖଳିବଦ୍ଧ ପ୍ରହସନ୍ନ ହଉ ଗୁହ କୌ। ଭଗବାନ ହସିଲେ, ପ୍ରହସନ୍ନ ମାନେ ଟିକେ ଜୋରରେ ହସିଲେ, ଭଗବାନ ମୁଖରେ ସବୁବେଳେ ସ୍ମିତ ହାସ୍ୟ ଥାଏ, ଭଗବାନ ଚାହିଁଲେ ମଧ୍ୟ ଦୁଃଖରେ ରହିପାରିବେ, ଦୁଃଖ କରିପାରିବେ ନାହିଁ, ଯେମିତି ସୂର୍ଯ୍ୟ ଚାହିଁଲେ ମଧ୍ୟ ଅନ୍ଧକାରରେ ରହିପାରିବେ ନାହିଁ, ସେହିଭଳି ଭାବରେ ଭଗବାନ ହେଉଛନ୍ତି ଆନନ୍ଦଘନ, ସେ କହୁଛି ଦୁଃଖ କେଉଁଠି ଆସିବ ତାଙ୍କର, ତେଣୁ ତଥାପି ସବୁବେଳେ ସ୍ମିତ ହାସ୍ୟରେ ଥାନ୍ତି। ଆଜି ପ୍ରହସନ ଟିକେ ପ୍ରକୃଷ୍ଟ ରୂପରେ ହସିଲେ, ଟିକେ ଜୋରରେ ହସିଲେ, ଛୋଟ ପିଲା 3 ବର୍ଷର ପିଲା ହସିଲେ। ତେଣୁ ଇଥନ୍ ସଂକୀର୍ତ୍ତିତ ତା ଭ୍ୟାନ୍, ଏହିଭଳି ଭାବରେ ସେଇ ଦୁଇ ଜଣ ମଣିଗିବ ଏବଂ ନଳକୁବେର ଏହିଭଳି ଭାବରେ ଭଗବାନଙ୍କୁ ସଂକୀର୍ତ୍ତନ କଲେ, କୀର୍ତ୍ତନ କଲେ, ସଂକୀର୍ତ୍ତନ କଲେ, ସମ୍ୟକ କୀର୍ତ୍ତନ କଲେ, ଭଗବାନଙ୍କ ଲୀଳା ଭଗବାନ ଗୁଣକୁ କୀର୍ତ୍ତନ କଲେ, ପ୍ରାର୍ଥନା କଲେ, ଏସବୁ କଲେ। ଏଥମ ସଂକୀର୍ତ୍ତତାଭ୍ୟାଂ ଭଗବାନ ଗୋକୁଳେଶ୍ୱର, ଭଗବାନ ସ୍ୱୟଂ ଭଗବାନ ସେ ଭଗବାନ ଗୋକୁଳର ଈଶ୍ୱର,
ଗୋକୁଳରେ ବର୍ତ୍ତମାନ ଲୀଳା ଚାଲିଛି, ଗୋକୁଳ ଲୀଳା ବର୍ତ୍ତମାନ ସବୁ ଚାଲିଛି। ଏଇଟା ହେଉଛି ଅନ୍ତିମ ଲୀଳା, ଆ ପରେ ପୁଣି ଚାଲିବେ ବୃନ୍ଦାବନ, ଚାଲିବେ ମହାବନରେ, ଏସବୁ ଲୀଳା ହେଉଛି ଗୋକୁଳରେ ମହାବନ ସେଇଟା, ତାପରକୁ ଯିଏ ବୃନ୍ଦାବନକୁ। ତେଣୁ ଗୋକୁଳରେ ଈଶ୍ୱର ଭଗବାନ ସେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି, କୀଟ ପତଙ୍ଗ ପଶୁ ପକ୍ଷୀ ସମସ୍ତେ ଭଗବାନଙ୍କ ପ୍ରତି ଆକର୍ଷିତ ହେଉଛନ୍ତି। ବୃନ୍ଦାବନ ଭାବ ହେଉଛି ଏଇଭଳି ଭାବରେ, ବୃନ୍ଦାବନ ଭାବ ଭଗବାନଙ୍କ ଧାମ ସିଏ। ତେଣୁ ଭଗବାନ ଗୋକୁଳେଶ୍ୱର ଦାମନା ଚୋରୁ ଖଳେ ବଦ୍ଧ ଭଗବାନ, କିନ୍ତୁ କ'ଣ ଦାମନା କହିଲେ ସେ ଦୌଡ଼ି ଦ୍ୱାରା ଉଲୁଖଳ, ଉଲୁଖଳରେ ବନ୍ଧା ହେଇକି ରହିଛନ୍ତି ଭଗବାନ, ଉଲୁଖଳେ ବଦ୍ଧ ହସୁଛନ୍ତି ଭଗବାନ। କାହିଁକି ହସୁଛନ୍ତି? ଆଚାର୍ଯ୍ୟମାନେ ଟିକାରେ ରହିଛି, ଶ୍ରୀକୃଷ୍ଣ ହସୁଥିଲେ କାରଣ ସେତେବେଳେ ସେ ମନେ ମନେ ଭାବିଲେ ଏହି ଦୁଇ ଜଣ ଦେବତା ସ୍ୱର୍ଗ ଲୋକରୁ ଏହି ପୃଥିବୀକୁ ଅଧପତିତ ହୋଇଥିଲେ, ଏବଂ ଯଦିଓ ସେମାନେ ଦୀର୍ଘକାଳ ବୃକ୍ଷ ରୂପରେ ଠିଆ ହୋଇଥିଲେ, ତଥାପି ମୁଁ ସେମାନଙ୍କୁ ସେହି ବନ୍ଧନରୁ ମୁକ୍ତ କରିଛି, କିନ୍ତୁ ମୁଁ ସ୍ୱୟଂ ଯଶୋଦା ଆଦି ଗୋପୀଙ୍କ ଦ୍ୱାରା ରଜବନ୍ଧନରେ ଆବଦ୍ଧ ଏବଂ ସେମାନଙ୍କର ତିରସ୍କାର ପାତ୍ର। ଭଗବାନଙ୍କର ହସର କାରଣ ହେଉଛି ଏଇଟା, ଭଗବାନ ହସିଲେ, ଭଗବାନ ହସିଲେ ମାନେ କେତେ ଆମେ ଭଗବାନଙ୍କୁ ଜଣେ ହସେଇ ଦେଲେ ମାନେ ଭଗବାନ ଯଦି ସନ୍ତୁଷ୍ଟ ହେଇଗଲେ ଆମ ଜୀବନ ସିଦ୍ଧି ହେଇଗଲା। ସିଦ୍ଧିର ହରିତୋଷଣ ଭାଗବତ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଭାଗବତରେ ସବୁ ତାର ବର୍ଣ୍ଣନା କରାଯାଇଛି। ଆମର ଜୀବନର ସିଦ୍ଧି ହେଉଛି ଭଗବାନଙ୍କୁ ସନ୍ତୋଷ ପ୍ରଦାନ କରିଦେବା, ଆଉ ଭଗବାନ ଯଦି ହସିଲେ ଆଉ କ'ଣ କହିବା, ହସିଗଲେ ଯଦି ଭଗବାନ କେତେ ପ୍ରୀତ ନ ହେଇଗଲେ ସେ ଭଗବାନ ହସିଲେ। ଯେଉଁ ଭଗବତ ଗୀତା ଅଷ୍ଟଦଶରେ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସୋ କର୍ମଣ ତୁମେ ଭେଟ ସିଦ୍ଧିଂ ବିନ୍ଧତି ମାନବ, ଆମେ ଯିଏ ଯେଉଁ କର୍ମ କରୁଛୁ କର, ସମସ୍ତେ ତ ମନ୍ଦିରରେ ରହିବେ ନାହିଁ, କିଏ କେଉଁଠି ରହିବେ, କିନ୍ତୁ ତାଙ୍କର ଯେଉଁ କର୍ମ ରହିଛି ସେ କର୍ମ ଦ୍ୱାରା ଭଗବାନଙ୍କର ଅର୍ଚ୍ଚନା କରିବେ, ଆ ଦ୍ୱାରା ଜଣେ ସିଦ୍ଧିପ୍ରାପ୍ତ ହୋଇଯିବ। ଭାଗବତ ମଧ୍ୟ ବର୍ଣ୍ଣନା କରିଛି କ'ଣ, ଅଥ କୁମ୍ଭି ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସୌନୁଷ୍ଠିତ ଦର୍ଶଧର୍ମସ ସଂସିଦ୍ଧି ରିତୋଷଣ, ଆମେ ଯେଉଁ ବର୍ଣ୍ଣ ଯେଉଁ ରହିଛି ବର୍ଣ୍ଣାଶ୍ରମ ଇତ୍ୟାଦି ଯେଉଁ ବିଭିନ୍ନ ପ୍ରକାର ଧର୍ମ ସବୁ ରହିଛି, ଏହି ଅନୁସାରେ ଯେଉଁ କାର୍ଯ୍ୟ କରୁଛେ, ଏହି କାର୍ଯ୍ୟ ମାଧ୍ୟମରେ ଭଗବାନଙ୍କର ସନ୍ତୋଷ କରିପାରିଲେ ସେଇଟା ହେଉଛି ଶ୍ରେଷ୍ଠ ସିଦ୍ଧି। ବର୍ଣ୍ଣାଶ୍ରମ ବିଭାଗ ସୌନୁଷ୍ଠିତ ସୁଧର୍ମ ସଂସିଦ୍ଧି ରିତୋଷଣ, ଆମେ ଠିକ୍ ଭାବରେ ଅନୁଷ୍ଠାନ କଲେ କି ନାହିଁ କେମିତି ଜାଣିବା, ନା ହରିତୋଷଣ ଭଗବାନ ସନ୍ତୁଷ୍ଟ ହୋଇଗଲେ ଆମେ କେମିତି ଜାଣିବା ଭଗବାନ ସନ୍ତୁଷ୍ଟ ହେଲେ କି ନାହିଁ, କି କହିପାରିବେ, କି କହିପାରିବେ ଭଗବାନ ସନ୍ତୋଷ ହେଲେ କି ନାହିଁ କେମିତି ଜାଣିବା, ଆମେ ଡାଇରେକ୍ଟ ଭଗବାନ ସହିତ ସମ୍ପର୍କ ଅଛି, ଗୁରୁଙ୍କ ମାଧ୍ୟମରେ ଆମେ ଜାଣିବା। ଆମେ ସବୁଦିନ ସକାଳୁ ପାଠ କରୁଛେ ନା, ଯସ୍ୟ ପ୍ରସାଦ ଭଗବତ ପ୍ରସାଦ ଯସ୍ୟ ପ୍ରସାଦ ନଗତି କୁତୋପି ଧାୟନ୍ତୁ ବନ୍ତସ୍ୟ ଯଶସ୍ତ୍ରୀ ସନ୍ଧ୍ୟା ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦମ୍। ଗୁରୁଦେବଙ୍କର ସନ୍ତୋଷ ବିଧାନ କରିପାରିଲେ ଆମେ ଭଗବାନଙ୍କ ସନ୍ତୋଷ ବିଧାନ କରିଦେବା, ବହୁତ ସହଜ। ଗୁରୁଦେବଙ୍କ ସନ୍ତୋଷ କେମିତି ବିଧାନ କରିବା, ଗୁରୁଦେବଙ୍କର ନିୟମ ରହିଛି, ସବୁ କହିଛନ୍ତି, ଏଇଟା କାହାକୁ ଡାଇରେକ୍ଟ କହିଛନ୍ତି ଦେଇଛନ୍ତି। ଆଜି ସେଦିନ କହୁଥିଲେ ପ୍ରଭୁ ଆମର ଜଣଙ୍କୁ କହିଲେ ତୁମେ ଯାହା ରାଧାକୁଣ୍ଡକୁ ସେ କଲେ ନାହିଁ, ଆଉ କେଉଁଠି ହରି କେମିତି ସନ୍ତୋଷ ହେବେ, ଗୁରୁଙ୍କର ଯଦି ସନ୍ତୋଷ ଗୁରୁ କହିଲେ ତୁମେ ଏଇଟା କର ଆମେ କରିବା ନାହିଁ, ଗୁରୁଦେବ କହିଲେ ଗୌରମୋହନ ପ୍ରଭୁଙ୍କୁ ତୁମେ ଏଇଠି ରୁହ, ସେ ଏଇଠି ରହିଲେ, ଗୁରୁଙ୍କର ସନ୍ତୋଷ ବିଧାନ କଲେ ଭଗବାନ ସନ୍ତୁଷ୍ଟ ହେବେ, ଭଗବାନ ସନ୍ତୋଷ କରିବା ପାଇଁ ବେଶୀ କଷ୍ଟ ନାହିଁ, ବହୁତ ସହଜରେ ଆମେ ଏଇ କରିପାରିବା। ଗୁରୁଦେବ ନିର୍ଦ୍ଦେଶ ଦେଇଛନ୍ତି ଏଇଟା କର ଏଇଟା କର ଏଇଟା କର ସବୁ କହିଦେଇଛନ୍ତି, ଜେନେରାଲ ନିର୍ଦ୍ଦେଶ ରହିଛି, ସ୍ପେଶାଲ ନିର୍ଦ୍ଦେଶ ରହିଛି, ଯାହାକୁ ସ୍ପେଶାଲ ନିର୍ଦ୍ଦେଶ ରହିଛି ସେଇଟାକୁ ପାଳନ କରିବେ, ଯାହାକୁ ସ୍ପେଶାଲ ନାହିଁ ସେମାନେ ଜେନେରାଲ ନିର୍ଦ୍ଦେଶ ପାଳନ କରିବେ, ଯାହା ସବୁ ରହିଛି ଇସ୍କନର ନିୟମ ସବୁ ରହିଛି ସେଇ ଅନୁସାରେ କାର୍ଯ୍ୟ କରିବେ। ଏଇଦ୍ୱାରା ଆମେ ଗୁରୁଙ୍କୁ ସନ୍ତୁଷ୍ଟ କରିବା, ପ୍ରଭୁବାବୁଙ୍କୁ ସନ୍ତୁଷ୍ଟ କରିବା, ଭଗବାନ ସନ୍ତୁଷ୍ଟ ହେଇଯିବେ, ବହୁତ ସହଜ, ମେଡ଼ ଇଜି, ଭଗବାନଙ୍କୁ ସନ୍ତୋଷ କରିବାର ଇଜି ପ୍ରୋସେସ୍ ହେଉଛି ଏଇଟା। ତେଣୁ ଆଜି ଭଗବାନ ପ୍ରହସନ ବହୁତ ଜୋରରେ ହସିଲେ, ପ୍ରହସନ ତାର କାରଣ ହେଉଛି ଏଇଟା। ମହାଭାରତର ଗୋଟେ କଥା ଅଛି, ଥରେ ଏଇଥିପାଇଁ ଶକୁନି ଏଇସବୁ ମହାଭାରତ ଅଛି, କେଉଁ କେଉଁ କ'ଣ କେଉଁ ମହାଭାରତ ବିଭିନ୍ନ ପ୍ରକାର କଥା ସବୁ ରହିଛି, ଯାହା ବି ହଉ ଏଇଟା ମୁଁ ଶୁଣିଥିଲି ମାନେ କହୁଥିଲେ ଆମର ଅଦ୍ୱୈତ ମହାରାଜ କହୁଥିଲେ, ତାଙ୍କ ନାଁ ଅଲଗା ହେଇଯାଇଛି, ଗୋପୀନାଥ ମହାରାଜ ସେ କହୁଥିଲେ, ଥରେ ଦୁର୍ଯ୍ୟୋଧନ ପରିସ୍ରା କରୁଥିଲେ, ପରିସ୍ରା କରୁଥିଲା ବେଳେ ବାହାରେ ପରିସ୍ରା କରୁଥିଲେ, ସେଠି ଗୋଟେ ବଟ ବୃକ୍ଷ ଥିଲା, ବଟ ଫଳଟା ଯେଉଁ ଅଛି ସେଇଟା ଭାସିଗଲା, ସେ ହସ ଲାଗିଲା, ଏତେ ବିରାଟ ଗୋଟେ ବୃକ୍ଷ ବଟ ବୃକ୍ଷ ତାହାର ଇଏ ଫଳଟା ଏଭଳି ଭାବେ ହସିଲେ ସିଏ। ହଁ ତାଙ୍କର ବଡ଼ିଗାର୍ଡ଼ ହେରିକା ସବୁ ରହିଛନ୍ତି, ଦୁର୍ଯ୍ୟୋଧନ ଯେତେବେଳେ ହସିଲେ ସେମାନେ ମଧ୍ୟ ହସିଲେ, ହସିଲେ ଯେତେବେଳେ ସେ କହିଲେ ତମେ କାହିଁକି ହସିଲ, ମୁଁ ହସିଲି ବୋଲି ତମେ ହସିବ କ'ଣ ପାଇଁ କୁହ, ନହେଲେ ତମ ମୁଣ୍ଡ କାଟ ହବ। ଆଉ କ'ଣ କରିବେ ସିଏ, ସିଏ କ'ଣ ପାଇଁ ହସିଲେ କିଏ ଜାଣିବ। ଭଗବାନଙ୍କର ଭକ୍ତମାନେ ଭଗବାନ କଥା ଜାଣନ୍ତି, ବା ଯେଉଁମାନେ ସେଇଭଳି ଭାବରେ ଭଗବାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି ସେମାନେ କହିଦେବେ କି ମନରେ କ'ଣ ଭାବୁଛି। ଯାହା ବି ହଉ ଏହିଭଳି ଭାବରେ ଚିନ୍ତା କରୁଛନ୍ତି ସେ ଲୋକ ଜଣଙ୍କ ଝିଅ ତା ମୁଣ୍ଡ କାଟ ହେବ ରାତି ପାଇଲେ, ସିଏ ଏଇ ଶକୁନି ଏମାନେ ସବୁ ଯେଉଁ ରହିଛନ୍ତି ଏମାନେ ବନ୍ଦୀ ହେଇକି ରହିଥିଲେ, କ'ଣ ପାଇଁ ବନ୍ଦୀ ହେଇଥିଲେ ମୁଁ ଜାଣିନି। ଏମାନେ ଶକୁନି ଶକୁନି ହେଉଛନ୍ତି ଗାନ୍ଧାରୀଙ୍କ ଭାଇ, ସୁବଳ ସୁବଳଙ୍କର କନ୍ୟା ଇଏ, ତେଣୁ ଇଏ ହେଉଛନ୍ତି ଗାନ୍ଧାର ଗାନ୍ଧାର ରାଜ୍ୟର ଏମାନେ ସବୁ ଥିଲେ। କ'ଣ ଗୋଟେ ତାଙ୍କ ଭିତରେ ଗଣ୍ଡଗୋଳ ହେଲା, ଦୁର୍ଯ୍ୟୋଧନ ତାଙ୍କୁ ବନ୍ଦୀକି ରଖିଥିଲେ ଯେତେ ସବୁ ପରିବାର ଥିଲେ, ହଁ ଯେତେ ଜଣ ଥିଲେ ତାଙ୍କୁ ଜଣିଏ ଖାଇଲା ଭଳିଆ ଖାଦ୍ୟ ଦେଉଥିଲେ, ଆଉ ସବୁ ମୃତ୍ୟୁବରଣ କରିବେ ମାନେ ସମସ୍ତେ ମୃତ୍ୟୁବରଣ କରିବେ ଏଇଭଳି ଭାବରେ ବ୍ୟବସ୍ଥା କରିଥିଲେ ସିଏ। ଆଉ ଏଇ ଲୋକ ଜଣଙ୍କ ତାଙ୍କୁ ଖାଦ୍ୟ ଦେଉଥିଲା, ଆଉ ସେଇଦିନ ଯେତେବେଳେ ରାତିରେ ଖାଦ୍ୟ ଦେଲା କହିଲା ଏଇଟା ଆଜି ରାତିର ଅନ୍ତିମ ଖାଦ୍ୟ ମୁଁ ଦେଉଛି, କାଲିଠୁ ମୁଁ ମୃତ୍ୟୁବରଣ କରିବି ନା କ'ଣ ପାଇଁ, ନା ଏଇଭଳି ଭାବରେ ମୋତେ ମୃତ୍ୟୁବରଣ କରିବାକୁ ପଡ଼ିବ, ମୁଁ ତ ଜାଣିନାହିଁ କ'ଣ ପାଇଁ ସେ ହସିଲେ। ନା ତମେ କହିବ ସେ ପରିସ୍ରା କରୁଥିଲା ବେଳେ ବଟ ଫଳଟା ଭାସିଗଲା ସେଥିପାଇଁ ସେ ହସିଲେ, ଏଇଟା ଯେତେବେଳେ ଜାଣିଲେ ସେତେବେଳେ ସିଏ ଦୁର୍ଯ୍ୟୋଧନ କହିଲା ତୁ କେମିତି ଜାଣିଲୁ କଥା, ଇଏ ତୋତେ କହିଲା ସତ କହ ନା, ଏମିତି ଆପଣଙ୍କର ପ୍ରିଜିନ୍ରେ ଯିଏ ଅଛି ଯିଏ ବନ୍ଦୀ ସିଏ ମୋତେ କହିଲେ, ଦେଖିଲା ବେଳକୁ ସିଏ ମୋତେ ଶକୁନି ତାଙ୍କର ମାମୁଁ ହେବେ, ହଁ ମାମୁଁକୁ ଆଣିଲେ ଉଦ୍ଧାର ସବୁ ମୋର ମୃତ୍ୟୁବରଣ କରିଥିଲେ, ତାଙ୍କ ପିତା ତାଙ୍କର ହାତରୁ ଯେଉଁ ରହିଛି ଯେଉଁ ଅସ୍ଥି ରହିଛି ସେ ଅସ୍ଥିରେ କହିଲେ ମୁଁ ମୃତ୍ୟୁ ପରେ ତୁମେ ଏଇଠାରେ ପଶା କାଠି କରିବ, ଏଇଥିରେ ପଶା ତୁମେ ଯାହା ସବୁବେଳେ ଜିତିଯିବ, ଦୁଆ କ୍ଷତ୍ରିୟମାନେ ଜୁଆ ଖେଳିବେ, ଏସବୁ କ୍ଷତ୍ରିୟମାନଙ୍କର ଗୋଟେ ରହିଛି ଧର୍ମ, ବା ବି ହଉ ଯାହା ବି ହଉ ଏଇଭଳି ଭାବରେ, ହଁ ସେଇଥିପାଇଁ ସେଇ ପଶାରେ ହରେଇଦେଲେ ସବୁ ପାଣ୍ଡବମାନଙ୍କୁ, ଏସବୁ କଥା ରହିଛି ମହାଭାରତରେ, ବିଭିନ୍ନ ପ୍ରକାର ମହାଭାରତ ରହିଛି, କେଉଁ କେଉଁ ମହାଭାରତରେ ସବୁ ରହିଛି ମୁଁ ଶୁଣିଥିଲି ଏଇଟା କଥାଟି। ଯାହା ବି ହଉ ଏଇଭଳି ଭାବରେ ଭଗବାନ କ'ଣ ପାଇଁ ହସିଲେ ଭକ୍ତ କହିପାରିବେ, ଅନ୍ୟ କେହି କହିପାରିବେ ନାହିଁ, ଆମେ କ'ଣ ଭଗବାନ ତ ଜାଣିନାହୁଁ କେମିତି କହିବା, ତେଣୁ ଭଗବାନ ଏଇଥିପାଇଁ ହସିଲେ। ଦାମନା ଚଳୁ ଖେଳେ ବଦ୍ଧ ପ୍ରହସନ ଆହ ଗୁହକ, ଏଇ ଦୁଇ ଜଣ ଗୁହକ ଯେଉଁ ଦୁଇ ଜଣ ଯେଉଁ ଅଛନ୍ତି ମଣିଗ୍ରୀବ ଏବଂ ନଳକୁବେର, ତାଙ୍କୁ ଏଇଭଳି ଭାବରେ କହିଲେ ଭଗବାନ, ହସି ହସିକି କହିଲେ, ହସି ହସିକି କହିଲେ କ'ଣ କହିଲେ, ଶ୍ରୀ ଭଗବାନ ବାଚ ଦେଖନ୍ତୁ କେତେ ସୌଭାଗ୍ୟ, ଆମର ଭଗବାନଙ୍କର କଥା ନିଜେ ଡାଇରେକ୍ଟ କହୁଛନ୍ତି ଆମେ ଶୁଣୁଛେ କହୁଛେ ଚେଷ୍ଟ କଥା କହୁଛେ, କେତେ ଜଣ ଭଗବାନ ଜାଣନ୍ତି, ଏ ଭଗବାନଙ୍କ ଲୀଳାରେ ଯେଉଁମାନେ ସାମିଲ ହେଇଥିଲେ ସେମାନେ ତ ଧନ୍ୟ, ଆଜି ଆମେ ସେ କଥା ଆଲୋଚନା କରି ମଧ୍ୟ ଆମେ ଧନ୍ୟ ହେଇଯିବା। ଭଗବାନ ଶ୍ରୀ ଭଗବାନ ଉବାଚ, ବ୍ୟାସଦେବ ଆମ ପାଇଁ ସବୁ ରଚନା କରିଛନ୍ତି ଭାଗବତମ, ପଶୁପକ୍ଷୀ କୀଟପତଙ୍ଗ ପାଇଁ ରଚନା କରିଛି ନାହାନ୍ତି, ଆମ ପାଇଁ ରଚନା କରିଥିଲୁ ମଧ୍ୟ ଆମକୁ ସୌଭାଗ୍ୟ ପ୍ରବର୍ତ୍ତନ ଆମେ ଗୋଟି ଗୋଟି ଶୋକ କହୁନଥିଲୁ, କିନ୍ତୁ ଭଗବାନ କୃପା ହେଲା ଆମେ ସବୁ କହିଲୁ ଗୋଟି ଗୋଟି କରି ଶୋକ କହୁଛେ, ଆମେ ଡେଲିକି ପଢ଼ୁଥିଲେ ଗୋଟି ଗୋଟି ଅଧ୍ୟାୟ ଡେଲି ୱାନ୍ ଚାପ୍ଟର, କିନ୍ତୁ ସେଥିରେ କ'ଣ ହେବ, ଭାଗବତ ରସ ରହିଛି, ରସ ରହିଛି, ସେ ଭିତରକୁ ଯିବେ ସେଥିରେ ଗୋଟିଏ ଗୋଟିଏ ଶ୍ଳୋକରେ ଆମେ ସକାଳେ ଆଲୋଚନା କରୁଛେ, ଗୋଟିଏ ଗୋଟିଏ ଶ୍ଳୋକରେ ଘଣ୍ଟା ଘଣ୍ଟା କଣ ଚାଲିଛି ଆଲୋଚନା ଚାଲେ। ଆମର ଗୋଟିଏ ଶ୍ଳୋକ ରହୁଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକ ଜନ୍ମାଦିଅଶ ଯତ, ସେଇ ଶ୍ଳୋକରେ ଆମର ପ୍ରଭୁପାଦଙ୍କ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଢାକାରେ ତିନି ମାସ ଧରି ପ୍ରବଚନ ଦେଇଥିଲେ ଗୋଟିଏ ଶ୍ଳୋକ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଆତ୍ମାରାମ ଶ୍ଳୋକ, ଯେଉଁ ଶ୍ଳୋକର 61 ଅର୍ଥ କରିଥିଲେ ମହାପ୍ରଭୁ ସନାତନ ଋଷିଙ୍କ ପାଖରେ, ତେଣୁ ଆମର ତ ଏତେ ଯୋଗ୍ୟତା ନାହିଁ, ଅନ୍ତତଃ ପକ୍ଷେ ଖାଲି ଶ୍ଳୋକ ପଢ଼ିଦେବା, ଯାହା ଭାବାର୍ଥ ଲେଖା ହେଇଛି ଅନୁବାଦ ଲେଖା ହେଇଛି ସେତିକି ଆଲୋଚନା କରିଦେବା, ଏଇ ଶ୍ଳୋକରେ ସବୁ ରହିଛି, ଇଏ ହେଉଛି କ'ଣ ରସମାଳୟ, ରସ ସବୁ ରହିଛି ଏଇଟା ଭାଗବତ ରସ, ଆମେ ସେତିକି ଯେତିକି ଶୁଦ୍ଧ ହେଉ ଏଇଟାକୁ ଶୁଣିବା ମାନେ ଆମେ ଶୁଦ୍ଧ ହେବା, ଏସବୁ ରହିଛି ବହୁତ କଥା ରହିଛି ଆମେ ଏତେ ଆଲୋଚନା କରିବା ନାହିଁ, ତେଣୁ ଏସବୁ ଭଗବାନ ବର୍ତ୍ତମାନ ସେ ଭଗବାନ କହୁଛନ୍ତି କ'ଣ ଛୋଟିଆ କଥା, ଭଗବାନ କହୁଛନ୍ତି ମାନେ ଭଗବାନ ସଙ୍ଗ କଲେ, ଭଗବାନ କଥା ଶୁଣିଲେ ମାନେ ଭଗବାନ ସଙ୍ଗ କଲେ। କେତେ ସୌଭାଗ୍ୟ ଆମକୁ ଦିଆଯାଇଛି ରୂପାଙ୍କ କୃପାରୁ, ଗୁରୁଦେବଙ୍କ କୃପାରୁ ଏଇ ସ୍ଥାନ ହୋଇଛି, ଆମେ ଆସି ଏଠି ରହିଛେ, ଭଗବାନ ସେବା ନିଯୁକ୍ତ ହେଲେ ତାଙ୍କ କଥା ଶୁଣୁଛେ, କେତେ ବଡ଼ ଭାଗ୍ୟ ଏଇଟା। ଯାହା ହଉ ଭଗବାନ କହୁଛନ୍ତି ଏଇଭଳି ଭାବରେ, ଜ୍ଞାତଂ ମମ ପୁରୈ ବେଦ ଦୃଷ୍ଣା କରୁଣାତ୍ମନା ଯଚ୍ଛି ମଦାନ୍ଧୟୋର୍ ବାକ୍ଭି ବିଭ୍ରଂସୁ ଅନୁଗ୍ରହ କୃତ। ଭଗବାନ କହୁଛନ୍ତି ଯେ ଜ୍ଞାତଂ, ଭଗବାନ କ'ଣ ଜାଣିନାହାନ୍ତି ଆଉ ଏଇଟା ଜାଣିଲେ, ଭଗବତ ଗୀତାରେ କହିଲେ ନା, ବେଦାହଂ ସମୁଦିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାନ୍ତୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣିଛନ୍ତି, ଆମର ପୂର୍ବ କଥା ଜାଣିଛନ୍ତି, ବର୍ତ୍ତମାନ କଥା ଜାଣିଛନ୍ତି, ଭବିଷ୍ୟତ କଥା ମଧ୍ୟ ଜାଣିଛନ୍ତି। ବୈକୁଣ୍ଠ ଲୋକ ଯିବେ କି ନାହିଁ ଏ ପ୍ରଶ୍ନଟି ପଚାରିଥିଲେ ନାରଦ ମୁନି ଯେତେବେଳେ ଯାଉଥିଲେ ବୈକୁଣ୍ଠକୁ, ସେହି ସମୟରେ ପ୍ରଶ୍ନଟି ପଚାରିଥିଲେ, ଦୁଇ ଜଣ ପଚାରିଥିଲେ, ଏ କଥା ସବୁ ଜାଣିଥିଲେ, କିନ୍ତୁ କଥା ପ୍ରସଙ୍ଗରେ ଆମେ କହିଦେବା। ଯେଉଁ ନାରଦ ମୁନି ଯାଉଛନ୍ତି ବୈକୁଣ୍ଠ ଲୋକକୁ, ବାଟରେ ଦେଖା ହେଲେ ଜଣେ ବ୍ରାହ୍ମଣ, ବହୁତ ପୂଜାପୂଜି ସବୁ କରୁଛନ୍ତି, ସବୁ କରୁଛନ୍ତି, ମନ୍ତ୍ରଫନ୍ତ୍ର ସବୁ ଜାଣିଛନ୍ତି, ବେଦ ଅଧ୍ୟୟନ କରୁଛନ୍ତି, ସବୁ କରୁଛନ୍ତି। ନାରଦ ମୁନିକୁ ଦେଖି ପଚାରିଲେ, ମୁନିବର ଆପଣ ଯାଉଛନ୍ତି ବୈକୁଣ୍ଠ ଲୋକ ନା? ହଁ। ପଚାରିଦେବେ ତ ମୁଁ କେବେ ଉଦ୍ଧାର ପାଇବି, କେବେ ଉଦ୍ଧାର ପାଇବି? ଆମର ସମସ୍ତଙ୍କର ମନରେ ଭାବନା ଆସୁଛି ନା, କେବେ ଆମେ ଉଦ୍ଧାର ପାଇବା ନା, ବହୁତ ଜଗତ ରହିଥିବା। ତେଣୁ ଠିକ୍ ଅଛି, ନାରଦ ମୁନି କହିଲେ ଠିକ୍ ଅଛି ପଚାରିବା। ତାପରେ ଗଲେ, ଗଲାବେଳକୁ ବାଟରେ ଉଭୟ ଜଣେ ଦେଖିଲେ ମୋଚି ମୋଚି ଜୋତା ସିଲେଇ କରୁଛି, ସିଏ ପଚାରିଲେ ମୁନିବର, ପ୍ରଣାମ କରିକି ପଚାରିଲେ, ମୁନିବର ମୋ କଥା ଟିକେ ପଚାରିବେ, ମୁଁ କେବେ ଉଦ୍ଧାର ପାଇବି? ନାରଦ ମୁନି କହିଲେ ଠିକ୍ ଅଛି ପଚାରିବା। ବୈକୁଣ୍ଠ ଲୋକ ଗଲେ, ଭଗବାନ ସହିତ କଥାବାର୍ତ୍ତା ହେଲା, ଆମେ ଯେମିତି ବର୍ତ୍ତମାନ କଥା ହେଉଛେ ସେହିଭଳି ଭାବରେ ଭକ୍ତ ଏବଂ ଭଗବାନଙ୍କର ଭାବର ଆଦାନ ପ୍ରଦାନ ହୁଏ। ଇଏ କଥା କହିଲି ମନଗଢ଼ା କଥା କିଛି ନୁହଁ, ସବୁକିଛି ନିଜେ ଅନୁଭବ କରିବା। ତେଣୁ ଏହିଭଳି ଭାବରେ ଭଗବାନଙ୍କ ସହିତ ଆଦାନ ପ୍ରଦାନ ହେଲା ପରେ ନାରଦ ମୁନି ଏଇ ପ୍ରଶ୍ନଟି ପଚାରିଲେ, ଭଗବାନ କହିଲେ ବ୍ରାହ୍ମଣକୁ ବହୁତ ଜନ୍ମ ଲାଗିଯିବ, ଆଉ ମୋଚି ଜଣଙ୍କ ଏଇ ଜନ୍ମ ପାଇଯିବ। ନାରଦ ମୁନି ଆଶ୍ଚର୍ଯ୍ୟ ହେଇଗଲେ, ଏ ବ୍ରାହ୍ମଣ ଏତେ ପୂଜା ପାଠ କରୁଛି, ଏତେ କରୁଛନ୍ତି, ଆଉ ସିଏ ଅନେକ ଜନ୍ମ ଲାଗିବ, ଆଉ ଏ ମୋଚିଟା ସବୁ ଜୋତା ସିଲେଇ କରୁଛି, ଏସବୁ କାର୍ଯ୍ୟ କରୁଛି, ତା ଏଇ ଜନ୍ମରେ ପାଇଯିବେ? ସିଏ ଆଶ୍ଚର୍ଯ୍ୟ ହେଇଗଲେ, ପଚାରି କେମିତି ନା, ତମେ ଯେତେବେଳେ ସେ ପଚାରିବେ, ତମେ ପଚାରିବ ଭଗବାନ କ'ଣ କରୁଛନ୍ତି, ପଚାରିବେ ଯେ ଭଗବାନ କ'ଣ କରୁଥିଲେ, ତାହେଲେ ତମେ କହିବ ଯେ ଭଗବାନ ଗୋଟେ ଛୁଞ୍ଚିର ଯେଉଁ କଣାଟି ରହିଛି, ସେ କଣାରେ ଗୋଟେ ହାତୀକୁ ଏପଟେ ପରେ ସେପଟେ ବାହାର କରୁଥିଲେ, ଯେମିତି ଆମେ ସୂତା ପୁରୋହି ବାହାର କରୁଛେ, ଫୁଲ ମାଳ କରୁଛେ ସବୁ। ତେଣୁ ଏଇଭଳି ଭାବରେ କହିକିରି ନାରଦ ମୁନି ଆସିକିରି ଯେତେବେଳେ ପହଞ୍ଚିଲେ, ସେ ମୁଚି ପଚାରିଲା, ମୁଚି କହିଲା ଭଗବାନ ମା, ନାରଦ ମୁନି କହିଲେ ତୁମେ ଏଇ ଜନ୍ମରେ ପାଇଯିବ ଉଦ୍ଧାର, ଆମେ ଯଦି କୁହାଯିବ ଗୌରମଣ୍ଡ ଆପଣ ଏଇ ଜନ୍ମରେ ଉଦ୍ଧାର ପାଇଯିବେ, ଆମେ ଯେମିତି ମହାରାଜ ଥିଲେ ଗୌରମଣ୍ଡ ସେ ମହାରାଜ ଆପଣମାନେ ସବୁ ଜାଣନ୍ତି, ଆମର ଶ୍ୱଶୁର, ଆମର ଶ୍ୱଶୁରଙ୍କ ସହିତ ଦେଖା ହେଇଥିଲେ, ସେ ସେଠି ଯାଇ କଥା ପ୍ରଚାର କରୁଥିଲେ, ତାଙ୍କୁ ମହାରାଜ କହିଥିଲେ ତୁମେ ତିନି ଜନ୍ମ ଲାଗିବ ଉଦ୍ଧାର ପାଇବା ପାଇଁ କହିଥିଲେ, ସେ ଜାଣନ୍ତି, ସବୁ ଜାଣିଥିବେ ଯେଉଁମାନେ ମହାଭାଗବତ ସେମାନେ ଜାଣନ୍ତି କେବେ କ'ଣ ହବ ଆମର ଅବସ୍ଥା। ତେଣୁ ଯାହା ବି ହଉ, ଏହିଭଳି ଭାବରେ ଯେତେବେଳେ କହିଲେ ନାରଦ ମୁନି, ତୁମେ ଏଇ ଜନ୍ମରେ ଉଦ୍ଧାର ପାଇଯିବ, ଶୁଣିକିରି ସେ ବହୁତ ଆନନ୍ଦିତ ହେଇଗଲେ, ବହୁତ ଆନନ୍ଦିତ, ନୃତ୍ୟ କରିବା ପାଇଁ ବସିଲେ। ତେଣୁ ସେ ପଚାରିଲେ, ତାପରେ ପଚାରିଲେ ମହାଭଗବାନ କ'ଣ କରୁଥିଲେ, ନା ଭଗବାନ ଏଇଭଳି ଭାବରେ ଛୁଞ୍ଚିର କଳାରେ ହାତୀକୁ ପୁରେଇକି ବାହାର କରିଦେଉଥିଲେ, ଏ ଶୁଣି କଥା ଶୁଣି ନୃତ୍ୟ କଲେ ସିଏ, ଭଗବାନ ସବୁକିଛି କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ସର୍ବଥା କର୍ତ୍ତୁମ ସମର୍ଥ, ସବୁକିଛି ସେ କରିପାରିବେ। ଯେତେବେଳେ ହେଲା, ସେତେବେଳେ ନାରଦ ମୁନି ପଚାରିଲେ, କେମିତି ତୁମେ ଭାବୁଛ ଏଇଟା କରିପାରିବେ? ନା ଦେଖୁନାହାନ୍ତି, ଏଇ ଯେଉଁ ବଟବୃକ୍ଷ ରହିଛି, କେତେ ଛୋଟିଆ ମଞ୍ଜିରୁ ଏ ବଟବୃକ୍ଷ ହେଇଛି, କେତେ ଛୋଟିଆ ମଞ୍ଜିଟେ, କିନ୍ତୁ ଦେଖ ବିରାଟ, କେତେ ବିରାଟ ବୃକ୍ଷ ହେଇଛି। ଆଉ ବ୍ରାହ୍ମଣ ପାଖକୁ ଯେତେବେଳେ ଗଲେ, ବ୍ରାହ୍ମଣଙ୍କୁ ଯେତେବେଳେ ଏଇ କଥା କହିଲେ, ଆପଣଙ୍କୁ ଅନେକ ଜନ୍ମ ଲାଗିଯିବ, ଅନେକ ଜନ୍ମ ଲାଗିଯିବ, ଆଉ ମୁଁ ଏତେ ପୂଜାପାଠ କରୁଛି, ଏତେ ସବୁ କରୁଛି, ଏତେ ଜପ କଲି, ଏ ମନ୍ଦିର ବାସ କଲି, ଏତେ ଧାମ ବାସ କଲି, ସବୁ କଲି, ପୁଣି ଏତେ ଜନ୍ମ ଲାଗିବ, କ'ଣ କରୁଥିଲେ ସିଏ? ନା ସିଏ ଏଇଭଳି ଭାବରେ ହାତୀକୁ ମୁଁ ପୁରେଇକି ବାହାର କରୁଛି ନା ଏଇସବୁ କଳ୍ପନା କିଛି ସବୁ ଏଗୁଡ଼ା କିଛି ନୁହଁ, ଏସବୁ ମିଛ କଥା ସବୁ ଏଇଭଳି ବାହାଘର। ତେଣୁ ଇଏ ଯେଉଁ ଭଗବାନ ସବୁ ଜାଣନ୍ତି, ଜ୍ଞାତ ଜ୍ଞାତ ମମ ପୁରା ପୂର୍ବରୁ ସବୁ ଜାଣନ୍ତି। 36,000 ବର୍ଷ ତଳେ ଯେଉଁ ଘଟଣାଟି ହେଇଥିଲା ଭଗବାନ ଜାଣନ୍ତି ସବୁ, ଆହା ଯେତିକି ଜାଣନ୍ତି ସବୁ। 36,000 ବର୍ଷ କ'ଣ, କୋଟି କୋଟି ବର୍ଷ ତଳେ ଯାହା ହେଇଥିଲା ଆମେ କ'ଣ ଥିଲେ, ଆମେ କୋଟି କୋଟି ବର୍ଷ ବିତିଗଲାଣି ଆମର। ଏଇଟା ନୁହଁ ଯେ ଆମେ ଏଇ କେତେ ବର୍ଷ ହେଲା ଆସିଲେ, ନା କୋଟି କୋଟି ବର୍ଷ ତଳର କଥା କହିବେ ଭଗବାନ ଜାଣିଛନ୍ତି ସବୁ। ଏବଂ ପରେ କ'ଣ ହେବ ମଧ୍ୟ ଭଗବାନ ଜାଣନ୍ତି, ବହୁତ ଜଗତ ରହିବେ କି ଜଗତକୁ ଯିବେ କ'ଣ କରିବେ ସବୁ ଭଗବାନ ଜାଣନ୍ତି। ତେଣୁ ମମ ପୁରା ମୁଁ ସବୁ ଜାଣିଛି। ଏତତ୍ ଋଷିଣା କହିଲେ ଦେବର୍ଷୀ ଋଷିଙ୍କର ନାରଦଙ୍କର ଯେଉଁ କରୁଣାତ୍ମନା, ସେ କରୁଣା କରିକି ଯତ୍ ସିମଦାନ ଧୟୋ, ତୁମେ ଯେଉଁ ବାରୁଣୀ ମଦିରା ପାନ କରି ଅନ୍ଧ ହୋଇଯାଇଥିଲ ସେଇଥିପାଇଁ ବାଘବି ତୁମେ ଯେଉଁ ଅଭିଶାପ ଦେଇଥିଲେ ଏଇଟା ମୁଁ ଜାଣିଛି ବିଭ୍ରଂଶ, ସେଥିପାଇଁ ତୁମର ପତନ ହୋଇଗଲା ଅର୍ଜୁନ ବୃକ୍ଷ ରୂପରେ ଏଇଠି ହେଇଥିଲ। ମୁଁ ତୁମ ସହିତ ଯେତେ ଖେଳୁଥିଲି ମୁଁ ସେଇଟା ମଧ୍ୟ ଜାଣିଥିଲି, ସେତେବେଳେ ମଧ୍ୟ ଜାଣିଥିଲି। କିନ୍ତୁ ବର୍ତ୍ତମାନ ସମୟ ଆସିଲା ତୁମର ଉଦ୍ଧାରର, 36,000 ବର୍ଷ କମ୍ପ୍ଲିଟ୍ ହୋଇଗଲା, ଦିବ୍ୟ 100 ବର୍ଷ ପରେ ଭଗବାନ ସାନ୍ନିଧ୍ୟ ଲାଭ କଲେ। ତେଣୁ ଅନୁଗ୍ରହକୃତ, ସେ ତୁମକୁ ଅନୁଗ୍ରହ କରିଛନ୍ତି, ତେଣୁ ସେ ତୁମକୁ ଅନୁଗ୍ରହ କରିଛନ୍ତି। ସାଧୁନାଂ ସମଚେତାନାଂ ସୁତରାଂ ମତ୍କୃତାତ୍ମନାଂ ଦର୍ଶନାନ ଭବେତ୍ ବନ୍ଧ ପୁଂସୋ କ୍ଷଣୋ ସବିତୋ ଯଥା। ସାଧୁନାଂ ସମଚିତ୍ତାନାଂ, ସାଧୁ କିଏ ସମଚିତ୍ତ, ସମସ୍ତଙ୍କ ପ୍ରତି ସମାନ, ତାଙ୍କର ଏ ନିଜର ଏ ପର ଏସବୁ ସେସବୁ ଚିନ୍ତା ନଥାଏ ତାଙ୍କ। ସମଚିତ୍ତାନାଂ ହୃଦୟରେ ସମସ୍ତଙ୍କ ପ୍ରତି ଚିତ୍ତା, ସମସ୍ତଙ୍କୁ କେମିତି କରୁଣା କରିବେ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣ ସମାକର୍ଷିତଙ୍କ ଭାଗ ହେବେ କି ସାଧୁ, ସମସ୍ତଙ୍କ ପ୍ରତି ସମଚିତ୍ତାନ। ସୁତରାଂ ମତ୍କୃତାତ୍ମନାମ, ତେଣୁ ଯେହେତୁ ସେ ସମଚିତ୍ତ ରହିଛନ୍ତି, ମତ୍କୃତାତ୍ମନା ମତ୍କୃତ ଭଗବାନଙ୍କୁ ଧାରଣ କରିଛନ୍ତି, ସେ ହୃଦୟରେ ଭଗବାନ ଧାରଣ କରିଛନ୍ତି ଆତ୍ମନାମ, ତାଙ୍କ ହୃଦୟରେ ଭଗବାନ ସେ ଯାହା ଧାରଣ କରିଛନ୍ତି। ଦର୍ଶନାନ ଭବେତ୍ ବନ୍ଧ, ତାଙ୍କର ଦର୍ଶନ କରିଦେଲେ ଆମର ବନ୍ଧ ଛୁଟିଯିବ, ଆମର କ'ଣ ବଦ୍ଧ ଅବସ୍ଥାରୁ ମୁକ୍ତ ହୋଇଯିବା। ଏ କଥାରେ ଆମେ ଶୁଣୁଥିଲେ 10:48 କହିଥିଲେ ଭଗବାନ, ଏଇ ଅକୃଣକୁ କହିଥିଲେ ଦର୍ଶନାତ୍ ସାଧବ, ଯେଉଁ ରହିଛନ୍ତି ନ ମୈଛିଳି ଏସବୁ ରହିଛି, ଦେବା ଏସବୁ ରହିଛି, ଦେବତାମାନଙ୍କର ବହୁତ ବର୍ଷ କାଳ ସେବା କଲେ ଜଣେ ପବିତ୍ର ହେବ, କିନ୍ତୁ ଦର୍ଶନାତ୍ ଏବେ ସାଧବ, ସାଧୁକୁ ଦର୍ଶନ ଦର୍ଶନେ ପବିତ୍ର କରେ ତୁମର ଗୁଣ। ଗଙ୍ଗାର ପରଶ ହେଲେ ପଶ୍ଚାତ ପାବନ, ଗଙ୍ଗା ଏହାର ପରଶ ହେଲେ ପରେ ପାବନ ହେବ, ପବିତ୍ର ହେବ, କିନ୍ତୁ ଦର୍ଶନେ ପବିତ୍ର କରେ ତୁମର ଗୁଣ। ସାଧୁଙ୍କର ଏହିଭଳି ଭାବ ରହିଛି, ଗୁଣ ରହିଛି। ଦର୍ଶନାନ ଭାବେ ବନ୍ଧ, କେବଳ ତାଙ୍କୁ ଦର୍ଶନ କରିଦେଲେ ଆମର ବନ୍ଧ ଛୁଟିଗଲା, ଆମର ବନ୍ଧନ ଛୁଟିଗଲା, ବହୁତ ଜଗତରେ ଆମେ ମୁକ୍ତ ହୋଇଗଲେ। ଦର୍ଶନାନ ଭାବେ ବନ୍ଧ ପୁଂସୁ ଅକ୍ଷଣ ସବିତ ଯଥା, ଯେଉଁଭଳି ଭାବରେ ସବିତୁ ସୂର୍ଯ୍ୟ ସୂର୍ଯ୍ୟ ଉଦୟ ହୋଇଗଲେ ଆମେ ଦେଖିପାରିବା, ସବୁ ଦେଖିପାରିବା, ରାତ୍ରିର ଅନ୍ଧକାରରେ ଆମେ କିଛି ଦେଖିପାରିବା ନାହିଁ, କିନ୍ତୁ ସୂର୍ଯ୍ୟର ଆଲୋକରେ ଆମେ ସବୁ ଦେଖିପାରିବା। ଏ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ। ଏଇଟା କାହିଁକି ଏଇଟା କହୁଛା, ଏଇଠି ବିଶ୍ୱନାଥ ଚତୁର୍ଠାକୁ କହିଛନ୍ତି, ଏଇଟା ମୁଁ ଲେଖିଛି। ନନୁ ତ୍ୱଂ ଦୃଷ୍ଟ୍ୱା ପି ଅସମାନ ୟତୋ ଆବୟୋ ତତ୍ ଅନୁଗ୍ରହ କଥଂ, ଯଦି ପ୍ରଶ୍ନ ପଚାରିବେ ତାହେଲେ ଇଏ ମଧ୍ୟ ଦର୍ଶନ କରିଥିଲେ କାହିଁ ପବିତ୍ର ହେଲେ ନାହିଁ, ଇଏ ମଧ୍ୟ ଦର୍ଶନ କଲେ ନା କାହିଁ ପବିତ୍ର ହେଲେ ନାହିଁ, ସମଚିତ୍ତାନାମ ସହିତ ସମସ୍ତଙ୍କ ପ୍ରତି ସମାନ, ତାହେଲେ କାହିଁକି ୟାଙ୍କର ଉଦ୍ଧାର ହେଲା ନାହିଁ। ତେନା ଅନ୍ଧନ ସବିତୁ ଦର୍ଶନାଦେବୀ ତମ ନଶ୍ୟ ତଥେବ ନାନା ଅପରାଧ ମଳିନଶ୍ୟ ମାନସାନା ଅସୁରାଣା ଶ୍ରୀ ନାରଦାଦି ଦର୍ଶନାଦପି ନ ବନ୍ଧ କ୍ଷୟ ଇତି ବିଜ୍ଞାପିତମ। ଏ ହେଉଛି କ'ଣ ଅପରାଧ, ବଡ଼ ହାତୀ ମାତା, ହାତୀ ମାତା ଇଏ ଛୋଟିଆ କଥା ନୁହଁ, ଅପରାଧ ବୈଷ୍ଣବ ଅପରାଧ ସବୁଦିନେ ଆମେ କହୁଛେ ବୈଷ୍ଣବ ନମ୍ବର ୱାନ୍ ଅପରାଧ, ଆମେ ସେଇ ନମ୍ବର ୱାନ୍ ଅପରାଧ ବି କରୁଛେ, ତାପରେ ଏଇ ନମ୍ବର ୱାନ୍ ଅପରାଧ ବହୁତ ଭୟଙ୍କର ଅପରାଧ। ଏ ଅପରାଧ ଥିବାରୁ
ଦର୍ଶନରେ ପବିତ୍ର ହୋଇପାରୁନାହାନ୍ତି। ଏଇଟାକୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ନହେଲେ ଆମେ ବୁଝିପାରିବା ନାହିଁ। ଏ ପ୍ରଶ୍ନ ଆସିବ, ଆମେ ଦର୍ଶନ କରିଦେଲେ କାହିଁକି ଆମେ ଉଦ୍ଧାର ହୋଇପାରୁନି କାହିଁକି? କାରଣ ହେଉଛି ଏଇଟା ଅପରାଧ, ଅନେକ ପ୍ରକାର ଅପରାଧ ରହିଛି। ସେଦିନ ସେଥିପାଇଁ ପ୍ରଭୁପାଦ ବ୍ୟବସ୍ଥା କରିଛନ୍ତି, ସକାଳେ ଆମେ ଏଇ ଅପରାଧ ପାଠ କରୁଛେ, ଅପରାଧ ପାଠ କରୁଛେ, ବୈଷ୍ଣବ ପ୍ରଣାମ କରୁଛେ, ବୈଷ୍ଣବ ପାଖରେ ଯଦି ଅପରାଧ କରାଯାଇଥାଏ ସେଥିପାଇଁ କ୍ଷମା ଭିକ୍ଷା କରିବା, ଏସବୁ କରିକିରି ବାରମ୍ବାର ସବୁ ପ୍ରଣାମ କରୁଛେ, ସବୁ କରୁଛେ, କିନ୍ତୁ କଲା ପରେ ପୁଣି ସେ ଅପରାଧ କରୁଛେ। ତେଣୁ ତତ୍ ଗଚ୍ଛତଂ ମତ୍ପରମୋ ନଳକୂବର ସାଧନମ୍ ସଂଜ୍ଞାତୋ ମୟି ଭାବୋ ବାମି ସ୍ପିତ ପରମୋ ଭବ। ତେଣୁ ଏଠି କହୁଛନ୍ତି ତତ୍ ଗଚ୍ଛତଂ ମତ୍ପରମୋ ନଳକୂବର ସାଧନମ୍, ହେ ନଳକୂବର ମଣିଗୃହ, ବର୍ତ୍ତମାନ ତୁମେ ନଳକୂବର ସାଧନ, ତୁମର ଯେଉଁ ଘର ରହିଛି ସେଠିକି ଯାଅ। କୁବେରଙ୍କ ପୁତ୍ର ସେ କୁବେରଙ୍କ ଗୃହରେ ରହୁଥିଲେ। ତେଣୁ ସାଧନ ସଂଜ୍ଞାତ ମୟି ଭାବ ବାମି ସ୍ପିତ ପରମୋଭବ, ସଂଜ୍ଞାତ ମୟି ଭାବ, ବର୍ତ୍ତମାନ ମୋର ଭକ୍ତି ତୁମେ ପ୍ରାପ୍ତ ହେଲ, ଭଗବାନ କୃପା ସେ ପ୍ରାପ୍ତ ହେଲେ, ମୋର ଭକ୍ତି ପ୍ରାପ୍ତ ହେଲେ, ତେଣୁ ତୁମ ଦୁଇଜଣଙ୍କର ଇପ୍ସିତ ପରମ ଅଭାବ, ତୁମର ଯେଉଁ ଇପ୍ସିତା ଯେଉଁ କଲ, ବାଣୀ ଗୁଣାନ କଥନ ଇତ୍ୟାଦି ଯାହା ସବୁ ପ୍ରାର୍ଥନା କଲ ସେଇଟା ତୁମର ପୂରଣ ହେବ, ଆଉ ଜଗଡ଼ ଜଡ଼ ଜଗତରେ ତୁମର ଅଧପତନ ହେବ ନାହିଁ, ଅଭାବ ହେବ ନାହିଁ। ସ୍ୱର୍ଗ ଲୋକ ରହିଲେ ମଧ୍ୟ ସେ ଲୀଳା ସରିଲା ପରେ ସେ ଚାଲିଯିବେ, ତାଙ୍କ ଧାମକୁ ଯିବେ, ଭଗବତ ଧାମକୁ ଯିବେ, ଏଇଭଳି ଭାବରେ କଥା ରହିଛି। ତେଣୁ 43 ଶ୍ଳୋକରେ କହୁଛନ୍ତି ଶିଶୁକ ବା ଇତୌ ଇତ୍ୟୁକ୍ତୌ ତୌ ପରିକ୍ରମ୍ୟ ପ୍ରଣମ୍ୟ ଚ ପୁନଃ ପୁନଃ ବଧୋ ଉଳୁକଳ ମାମନ୍ତ୍ୟ ଜଗମତୁ ଦିଶମୁତ୍ତରା। ଏଇଭଳି ଭାବରେ ଇତ୍ୟୁକ୍ତୌ ତୌ ସେଇ ଦୁଇଜଣ ଏଇଭଳି ଭାବରେ ଭଗବାନ କହିଲେ, ସେମାନେ ଭଗବାନଙ୍କୁ ପ୍ରାର୍ଥନା କଲେ, ଏଇସବୁ ସରିଲା ପରେ ଭଗବାନଙ୍କୁ ପରିକ୍ରମା କଲେ, ଏଇସବୁ ତାଙ୍କ ସାଙ୍ଗ ବାଳକମାନେ ଦେଖୁଛନ୍ତି, ସେଠି କେତେଜଣ ସାଙ୍ଗ ବାଳକ ଥିଲେ ସେମାନେ ସବୁ ଦେଖୁଛନ୍ତି, ତାଙ୍କ ପରିକ୍ରମା କଲେ ପ୍ରଣମ୍ୟ ଚ ପୁନଃ ପୁନଃ ବାରମ୍ବାର ପ୍ରଣାମ କରୁଛନ୍ତି, ଗୋଟିଏ ଥର ନୁହଁ ପୁନଃ ପୁନଃ। ଜଣେ ଉଦ୍ଧାର ପାଇଗଲା ମାନେ କେତେ କେତେ ତାଙ୍କର ଭାବ ନଉଥିବ, ଆଜି ଏହି ବଦ୍ଧ ଅବସ୍ଥାରୁ ଉଦ୍ଧାର ପାଇଲେ, ଭଗବାନଙ୍କ ଭକ୍ତି ପ୍ରାପ୍ତ ହେଲେ, ଭଗବତ ପ୍ରେମ ପ୍ରାପ୍ତ ହୋଇଗଲେ ସିଏ, ତେଣୁ କେତେ ତାଙ୍କର ଆନନ୍ଦ ନଉଥିବ, କେତେ ଭଗବାନ ପାଖରେ ନିଜର ନିଜକୁ କୃତଜ୍ଞତା ଜ୍ଞାପନ ନ କରିବେ, କିଭଳି ଭାବରେ ଭାବ ନ ଆସିବ ତାଙ୍କର। ବଦ୍ଧ ଉଲୁଖଳ ମହାମର୍ତ୍ତ୍ୟ, ତେଣୁ ଭଗବାନ ସେହି ବଦ୍ଧ ଅବସ୍ଥା ରହିଛନ୍ତି ଉଲୁଖଳରେ, ତେଣୁ ତାଙ୍କୁ ଆମନ୍ତ୍ରିତ କହିଲେ, ତାଙ୍କର ଅନୁମତି ନେଇକରି ପ୍ରଭୁ ଆମକୁ ବିଦାୟ ଦିଅନ୍ତୁ, ଜଗମତୁ ପ୍ରସ୍ଥାନ କଲେ, ବିଦାୟ ନେଇକରି ପ୍ରସ୍ଥାନ କଲେ କୁଆଡ଼ୁ ନା ଦିଶମ ଉତ୍ତରାମ, ଉତ୍ତରାମ ଉତ୍ତରାମ କହିଲେ ଉତ୍ତର ଦିଗ, ଉତ୍ତର ଦିଗ ହିମାଳୟ ଇତ୍ୟାଦି ସ୍ୱର୍ଗକୁ ଯିବା ପାଇଁ ସେ ଯେଉଁ ରାସ୍ତା ରହିଛି, କ'ଣ ଆମର ଯେଉଁ ଯୁଧିଷ୍ଠିର ମହାରାଜ ଇତ୍ୟାଦି ସେମାନେ ଉତ୍ତର ଦିଗକୁ ଗଲେ, ସାଧାରଣତଃ ଯେଉଁମାନେ ଭଗବାନ ପ୍ରାପ୍ତ ହେବା ପାଇଁ ଚାହାନ୍ତି ସେମାନେ ଉତ୍ତର ଦିଗକୁ ଯାଆନ୍ତି, ଉତ୍ତର ଦିଗକୁ ଗଲେ ସେଇଠୁ ସବୁ ଯିବେ, ବିଭିନ୍ନ ସ୍ଥାନକୁ ଯାଇକି ଯିବେ, ଉତ୍ତର ଦିଗଟା ରହିଛି ସ୍ୱର୍ଗ ପାଇଁ। ତେଣୁ ଏଇଭଳି ଭାବରେ ଏ ଅଧ୍ୟାୟ ଶେଷ ହୋଇଗଲେ, ଦଶମ ଅଧ୍ୟାୟ ଶେଷ ହୋଇଗଲେ, ଆମକୁ ସୌଭାଗ୍ୟ ମିଳିଲା, ଭଗବାନଙ୍କର ଲୀଳାକୁ ବର୍ଣ୍ଣନା କଲେ, ଆପଣମାନେ ଶ୍ରବଣ କଲେ, ଆଉ ଫେସବୁକ୍ରେ ମଧ୍ୟ ରହିଲା ଯେ ଚାହିଁଲେ ଦର୍ଶନ କରିପାରିବେ, ଶ୍ରବଣ କରିପାରିବେ, ସବୁ ରହିଛି, ସବୁ ପ୍ରକାର ବ୍ୟବସ୍ଥା ଭଗବାନ ବ୍ୟବସ୍ଥା କରିଦେଇଛନ୍ତି। ଜୟ ଶ୍ରୀମଦ୍ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ନିତାଇ ଗୋପ୍ରମାନନ୍ଦେ।